ಶ್ರೀಮದ್ಭಾಗವತಂ ದರ್ಶನ ಸ್ಕಂದ 57ನೇ ಅಧ್ಯಾಯ ಶ್ಲೋಕ 1. ವಿಜ್ಞಾತಾರ್ಥೋಪಿ ಗೋವಿಂದೋ ವಿಜ್ಞಾತಾರ್ಥೋಪಿ ಗೋವಿಂದೋ ದಗ್ಧಾನಾಕರ್ಣ್ಯಪಾಂಡವಾನ್ ದಗ್ಧಾನಾಕರ್ಣ್ಯಪಾಂಡವಾನ್ ಕುಂತಿಂಚ ಪುಲ್ಯಕರಣೇ ಕುಂತಿಂಚ ಪುಲ್ಯಕರಣೇ ಸಹ ರಾಮೋ ಜಜೌ ಕುರುನ್ ಸಹ ರಾಮೋ ಜಜೌ ಕುರುನ್ ವಿಜ್ಞಾತಾರ್ಥೋಪಿ ಗೋವಿಂದೋ ದಗ್ಧಾನ ಕರ್ಣ್ಯ ಪಾಂಡವಾನ್ ಕುಂತಿಂ ಚ ಪುಲ್ಯಕರಣೇ ಸ ರಾಮೋ ಜಜೌ ಕುರುನ್. ವಿಜ್ಞಾತಾರ್ಥೋಪಿ ಗೋವಿಂದೋ ದಗ್ಧಾನಾಕರ್ಣ್ಯಪಾಂಡವಾನ್ ಕುಂತಿಂ ಚ ಪುಲ್ಯಕರಣೇ ಸ ರಾಮೋ ಜಜೌ ಕುರುನ್. ದಗ್ಧಾನಾಕರ್ಣ್ಯಪಾಂಡವಾನ್ ಕುಂತಿಂ ಚ ಪುಲ್ಯಕರಣೇ ಸ ರಾಮೋ ಜಜೌ ಕುರುನ್. ವಿಜ್ಞಾತಾರ್ಥೋಪಿ ಗೋವಿಂದೋ ದಗ್ಧಾನಾಕರ್ಣ್ಯಪಾಂಡವಾನ್ ಕುಂತಿಂ ಚ ಪುಲ್ಯಕರಣೇ ಸ ರಾಮೋ ಜಜೌ ಕುರುನ್. ಹರೇ ಕೃಷ್ಣ. ಶುಕ್ರ ಅನುವಾದ. ಶ್ರೀ ಬಾದರಾಯಣ ಕಹಿಲೆ, ಯದಿಯೋ ಭಗವಾನ್ ಶ್ರೀ ಗೋವಿಂದ ಪ್ರಕೃತ ಘಟನಾ ಸಂಬಂಧರೆ ಸಂಪೂರ್ಣ ಸಚೇತನ ಥಿಲೆ, ತಥಾಪಿ ଯେତେବେଳେ ପାଣ୍ଡବଗଣ ଏବଂ ରାଣୀ କୁନ୍ତି ଦଗ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି ବୋଲି ଶୁଣିଲେ, ସେତେବେଳେ କୁଡ଼ାଚାର ସମ୍ମତ ପ୍ରଥାକୁ ମାନ୍ୟ କରିବା ପାଇଁ ଶ୍ରୀ ବଳରାମଙ୍କୁ ନେଇ ସେ କୁରୁମାନଙ୍କ ରାଜ୍ୟକୁ ଯାଇଥିଲେ. ହରେ କୃଷ୍ଣ. ଭକ୍ତ ସଦାନନ୍ଦ ମାତୃବୃନ୍ଦ, ଆମର ଆମର ଭାଗବତ କଥାକୁ ସ୍ୱାଗତ ଜଣାଉଛି. ବର୍ତ୍ତମାନ ଆମର ଦ୍ୱାରକା ଲୀଳା ଯେଉଁ ଚାଲିଛନ୍ତି ଭାଗବତରେ, ବର୍ତ୍ତମାନ ହସ୍ତିନାପୁର ଲୀଳା ଆସିବ. ହସ୍ତିନାପୁର ଲୀଳା ପାଣ୍ଡବମାନଙ୍କର କଥା. ତେଣୁ ଗତକାଲି ଆମେ ଏଇ 56ନ ଅଧ୍ୟାୟ ଶେଷ କଲେ. ମଣି ପ୍ରସଙ୍ଗ ବିଷୟରେ ଭଗବାନ ବିବାହ କଲେ, ସତ୍ୟଭାମାଙ୍କୁ ବିବାହ କଲେ. ତେଣୁ ଏହି ସତ୍ୟଭାମାଙ୍କର ବିବାହ ବହୁତ ଧୁମଧାମରେ ପାଳନ କରାଗଲା. ଦ୍ୱାରକା ନଗରରେ ପାଳନ କରାଯାଉଥିବା ପରେ ଏଇ ଗୋଟେ ଆଉ ଗୋଟିଏ ଘଟଣା, ଏଇ ଘଟଣା ସହିତ ସାମଞ୍ଜସ୍ୟ ରହିଛି ଏ ଆଉ ଗୋଟେ ଘଟଣା. ଏଇ ଘଟଣାକୁ ବର୍ତ୍ତମାନ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହୁଛନ୍ତି. ଅନେକ ଲୀଳା ଭଗବାନଙ୍କ ରହିଛି, ତେଣୁ ଇଏ ମଧ୍ୟ ତା'ପରେ ମଧ୍ୟ ଘଟଣାଟା, ଏଇଟା ତା ପରର ଘଟଣା, ପାଖାପାଖି ଏଇ ବିବାହ ପରର ଘଟଣା କ'ଣ ହେଇଛି? ଏପଟେ ପାଣ୍ଡବମାନେ, ଆଉ ପୂର୍ବରୁ ପାଣ୍ଡବମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଥିଲା ଭାଗବତମ 10ସ୍କନ୍ଧ 48ଅଧ୍ୟାୟରେ 49ଅଧ୍ୟାୟରେ ସେସବୁ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଭଗବାନ ଅକ୍ରୂରଙ୍କୁ ପଠାଇଥିଲେ ଧୃତରାଷ୍ଟ୍ର ପାଖକୁ, ଆଉ ପୂର୍ବରୁ ବର୍ଣ୍ଣନା କରାଯାଇଛି. ତେଣୁ ସେଠି ଧୃତରାଷ୍ଟ୍ର ପାଖକୁ ପଠାଇଥିଲେ, କାହିଁ ଖବର ପଠାଇଥିଲେ ଅକ୍ରୂରଙ୍କ ମାଧ୍ୟମରେ, ତମେ ଯେଉଁ ତୁମର ପୁତ୍ରମାନେ ଏବଂ ତୁମର ଭାଇଙ୍କର ପୁତ୍ରଙ୍କ ସହିତ ଯେଉଁ ବିଭିନ୍ନ ପ୍ରକାର ବିରୋଧା ଆଚରଣ କରୁଛ, ଅଲଗା ବିଷମ ଆଚରଣ କରୁଛ, ଏଇଟାକୁ ବନ୍ଦ କର. ଏଇଭଳି ଭାବରେ ଭଗବାନ ଅକ୍ରୂରଙ୍କୁ ପଠାଇଥିଲେ, ଖବର ଦେଇଥିଲେ, କିନ୍ତୁ ସେ ଶୁଣିଲେ ନାହିଁ. ଯେମିତି ଆମେ ଦେଖୁଛେ ଭଗବାନ ସତ୍ରାଜିତକୁ କହିଲେ ମଣିକୁ ପ୍ରଦାନ କରିବା ପାଇଁ, ସେ ଶୁଣିଲେ ନାହିଁ. ସେହିଭଳି ଭାବରେ ଆଙ୍କର ମଧ୍ୟ ଅବସ୍ଥା ହେବ, ଧୃତରାଷ୍ଟ୍ର ମଧ୍ୟ ଶୁଣିନଥିଲେ. ତେଣୁ ଏଇ 57ଅଧ୍ୟାୟରେ ଏଇ ଲୀଳାଟି ବର୍ଣ୍ଣନା କରାଯାଇଛି. ଏଇ ଅଧ୍ୟାୟରେ ସତ୍ରାଜିତଙ୍କୁ ହତ୍ୟା କରାଯିବ ଏବଂ ମଣି ଯେଉଁ ରହିଛି, ମଣିକୁ କୁଆଡ଼େ କୁଆଡ଼େ ସବୁ ଯିବା ଆମେ ଶୁଣିବା. ମଣିର ପ୍ରସଙ୍ଗ ବହୁତ ପ୍ରସଙ୍ଗ ରହିଛି ମଣିର. ତେଣୁ ଏଇ ଅଧ୍ୟାୟରେ ଆମର ରହିଛନ୍ତି 42ଟି ଶ୍ଲୋକ ଅଛନ୍ତି. ଏଥିରେ ଏଇ 6ଟି ଶ୍ଲୋକରେ ସତଧନ୍ୱା ସତ୍ରାଜିତଙ୍କୁ ବଧ କରିବେ ଏବଂ ସେଇ ମଣିକୁ ନେଇକରି ପଳେଇବେ, ମଣିକୁ ନେଇକରି ପଳେଇବେ। ଏଇଭଳି ଭାବରେ ବର୍ଣ୍ଣନା କରାଯିବ, ଘଟଣାରେ 6ଟି ଶ୍ଳୋକରେ ବର୍ଣ୍ଣନା କରାଯିବ, ଏ ମଣିର ପ୍ରସଙ୍ଗ ଚାଲିବ। ତେଣୁ ଆମେ ଶୁଣୁଥିଲେ ଗତ ଶ୍ଳୋକରେ, ଗତକାଲି ଆମେ ଆଲୋଚନା କରୁଥିଲେ, ବହୁତ ବ୍ୟକ୍ତି ଚାହୁଁଥିଲେ ବିବାହ କରିବା ପାଇଁ ସତ୍ୟ ବାବା ମାଙ୍କୁ, ତାଙ୍କ ଭିତରେ ଏଇ ଜଣେ ସତ୍ୟଧନୁଆ ଥିଲେ, ତାଙ୍କ କଥା ଆସିବ। ତେଣୁ ଏଇ ସତ୍ୟଧନୁଆ ସତ୍ରାଜିତଙ୍କୁ ବଦ୍ଧ କରିକିରି ସେଇ ମଣିକୁ ନେଇକରି ପଳେଇବେ। ଏ ଘଟଣା ଯେତେବେଳେ ଜାଣିବେ, ଖବର ପାଇଲେ, ସେତେବେଳେ ରୁକ୍ମିଣୀ ଦେବୀ ଆସିକରି କନ୍ଦନ କରିକିରି ସେ ଆସି ପହଞ୍ଚିବେ ଦ୍ୱାରକାରୁ, ଆସିବେ ହସ୍ତିନାପୁରକୁ, ଦ୍ୱାରକାରୁ ହସ୍ତିନାପୁରକୁ ଆସିବେ, ଆସିକରି ସେଇ ଖବର ଦେବେ। ତେଣୁ ଏସବୁ ଆସି ଭଗବାନ ଏଇ ସତଧନୁଆକୁ ବଧ କରିବା ପାଇଁ ପ୍ରତିଜ୍ଞା କରିବେ, ଏସବୁ କଥା ବର୍ଣ୍ଣନା କରାଯିବ। 7-17 ଏ କୃଷ୍ଣ ବର୍ତ୍ତମାନ ତାଙ୍କୁ ହତ୍ୟା କରିବା ପାଇଁ ପ୍ରତିଜ୍ଞା କରିବେ। 8-23 ଏ 6ଟି ଶ୍ଳୋକରେ ଭଗବାନ ତାଙ୍କୁ ହତ୍ୟା କରିବେ, ସତଧନୁଆଙ୍କୁ ହତ୍ୟା କରିବେ। ଏବଂ 24-26 ଏ 3ଟି ଶ୍ଳୋକରେ ବଳରାମ, କୃଷ୍ଣ ବଳରାମ ଯାଇଥିବେ, କୃଷ୍ଣ ବଳରାମ ମଧ୍ୟ ଫେରିବେ, ଫେରିକି ସେ କ'ଣ ହେବେ, ବଳରାମ ଆଉ ଫେରିବେ ନାହିଁ କୃଷ୍ଣଙ୍କ ସହିତ ଦ୍ୱାରକାକୁ ଫେରିବେ ନାହିଁ, ସେ ମିଥିଳାକୁ ଯିବେ, କାରଣ ସେ ସତ୍ୟଧନୁଆଙ୍କର ଅନ୍ୱେଷଣରେ ସତ୍ୟଧନୁଆ ପଳେଇଯିବେ। ଯେତେବେଳେ ଜାଣିବେ ଭଗବାନ ଆସୁଛନ୍ତି କହିକରି, ସେ ଗୋଟେ ଘୋଡ଼ା ଧରିକିରି ବାହାରି ଧାଇଁବେ ରକ୍ଷା ହେବା ପାଇଁ ଧାଇଁବେ, କିନ୍ତୁ ଭଗବାନ ତାଙ୍କ ପଛେ ପଛେ ଯିବେ, କୃଷ୍ଣ ଏବଂ ବଳରାମ ଦୁଇ ଜଣ ଯାକ ଯିବେ ପାଖାପାଖି, ମିଥିଳା ପାଖାପାଖି ଏଇ ଯେଉଁ ସତ୍ୟଧନୁଆଙ୍କର ଘୋଡ଼ା ଥକିଯିବ, ତେଣୁ ଭଗବାନ ସେ ଘୋଡ଼ାରୁ ଓହ୍ଲେଇକି ଧାଇଁ ଧାଇଁକିରି ଯିବା ପାଇଁ ଚେଷ୍ଟା କରିବେ, କିନ୍ତୁ ଭଗବାନ ତାଙ୍କ ପଛରେ ମଧ୍ୟ ନିଜେ ପାଦରେ ଧାଇଁବେ ତାଙ୍କ ପଛରେ। ଏଇଭଳି ଭାବରେ ତାଙ୍କୁ ହତ୍ୟା କରିବେ, ହତ୍ୟା କରିବା ପରେ ଦେଖିବେ ତା ପାଖରେ ସେ ମଣି ନାହିଁ, ବଳରାମଙ୍କର ପୁଣି କ'ଣ ଆସିବ ମନର ଭାବନା ଆସିବ ସେସବୁ ବର୍ଣ୍ଣନା କରାଯିବ। ତେଣୁ ବଳରାମ ମିଥିଳା ନଗରୀକୁ ଯିବେ, ମିଥିଳା ନଗରୀ ହେଉଛି ଜନକ ରାଜାଙ୍କର ନଗରୀ ମିଥିଳା, ସୀତାଦେବୀଙ୍କର ପିତା ଯେ ଜନକ ରାଜ ଥିଲେ, ଏଇ ପରମ୍ପରାରେ ସେମାନେ ସେ ଜନକ ବୋଲି କୁହାଯାଏ। ତେଣୁ ଇଏ ସେଇ ଭଗବାନ ରାମଚନ୍ଦ୍ର ଯେତେବେଳେ ବିବାହ କରିଥିଲେ ସେଇଟା ତ୍ରେତା ଯୁଗର ଘଟଣା, ତାପରେ ସତ୍ୟଯୁଗରୁ ରହିଛି, ମିଥିଳା ରହିଛି, ସତ୍ୟଯୁଗରେ ନିମିତ୍ତର କଥା ଆସିବ, ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଠି ଯାଇକି ମିଥିଳା ନଗରୀ ରାଜା ଜନକ ଯିଏ ଦ୍ୱାଦଶ ମହାଜନ ଭିତରେ ଜନକ ଜଣେ ମହାଜନ ଭଗବାନ ରାମଚନ୍ଦ୍ରଙ୍କ ପିତା, ଏବଂ ତାଙ୍କ ପରମ୍ପରାରେ ସମସ୍ତେ ସେଇଭଳି ଭାବରେ ମହାଜନ ଭଳି ସେମାନେ ସବୁ କାର୍ଯ୍ୟ କରନ୍ତି। ତେଣୁ ଭଗବାନ ଭକ୍ତଙ୍କର ପ୍ରୀତି ପାଇଁ ସେ ଭଗବାନ ଯାଇକି ପହଞ୍ଚିବେ, ବଳରାମ ସେଠି ପହଞ୍ଚିବେ, ସେ ବିଷୟରେ ବର୍ଣ୍ଣନା କରାଯିବ ମିଥିଳା ନଗରୀ କଥା। ଏବଂ ସେହି ସମୟରେ ଏ ଦୁର୍ଯ୍ୟୋଧନ ଯାଇକରି ଶିକ୍ଷା କରିବେ, ବଳରାମଠାରୁ ଗଦା ଶିକ୍ଷା କରିବେ, ଏସବୁ କଥା ଅଛି। ଏବଂ 27-23 ଏ ଯେଉଁ ସତ୍ୟଧନୁଆ ପଳେଇଯିବେ, ଏ ମଣିକୁ ସେ ହରଣ କରିଥିବେ ସତ୍ୟଜିତ ପାଖରୁ, କିନ୍ତୁ ତାପରେ ଯେତେବେଳେ ଜାଣିବେ ଯେ କୃଷ୍ଣ ବଳରାମ ଏଇଭଳି ଭାବେ ମୋର ଇଏ କରୁଛନ୍ତି, ମୋତେ ହତ୍ୟା କରିବା ପାଇଁ ବ୍ୟବସ୍ଥା କରୁଛନ୍ତି, ତେଣୁ ସେ ମଣିକୁ ଅକ୍ରୁରଙ୍କ ପାଖରେ ଦେଇଦେବେ, କାହିଁକି ନା ଏସବୁ କଥା ସବୁ ଆମେ ଶୁଣିବା। ତେଣୁ ଅକ୍ରୁରଙ୍କ ପାଖରେ ପ୍ରଦାନ କରିକି ସେ ପଳେଇଯିବେ। ତେଣୁ ଏ 23-27 ଶ୍ଳୋକର ବର୍ଣ୍ଣନା କରାଯିବ। ତାପରେ ଦ୍ୱାରକ ପଳେଇବେ। 34-42 ଏ 9ଟି ଶ୍ଳୋକରେ ବର୍ଣ୍ଣନା କରାଯିବ, କୃଷ୍ଣ ଭଗବାନ ଅକ୍ରୁରଙ୍କୁ ଦ୍ୱାରକାରୁ ପୁଣି ତାଙ୍କୁ ଡକେଇ ପଠେଇବେ। ଏ ଯେଉଁ 42ଟି ଶ୍ଳୋକ ଯେଉଁ ରହିଛି, ଏ ଅନେକ ଲୀଳା ସବୁ ଯେଉଁ ରହିଛି, ପ୍ରାୟ ଏ ମଣି ସମ୍ବନ୍ଧୀୟ ସବୁ ଲୀଳା ସବୁ ରହିଛି, ଏଇ ସମସ୍ତ ମଣିର କଥା। ତେଣୁ ଏ ଶ୍ଳୋକରେ କୁହାଯାଉଛି ଯେ ବିଜ୍ଞାତାର୍ଥୋପି ଗୋବିନ୍ଦ, ଭଗବାନ ଗୋବିନ୍ଦ କୃଷ୍ଣ ସେ ହେଉଛନ୍ତି ଗୋବିନ୍ଦ, ଗୋବିନ୍ଦର ଅର୍ଥ ଯେ ସେମିତି ଆନନ୍ଦ ପ୍ରଦାନ କରନ୍ତି ଗାଭୀମାନଙ୍କୁ ଏବଂ ଇନ୍ଦ୍ରିୟମାନଙ୍କୁ ଯେ ଆନନ୍ଦ ପ୍ରଦାନ କରନ୍ତି ଗୋବିନ୍ଦ, ସିଏ ବିଜ୍ଞାତ ଭଗବାନ, ସେ କ'ଣ ନ ଜାଣନ୍ତି, ସିଏ ସବୁ ଜାଣିଛନ୍ତି, ଖାଲି ଯେ କ'ଣ ହେଇଛି ଅତୀତରେ ତାହା ଜାଣିଛନ୍ତି, ତା ନୁହଁ ଭବିଷ୍ୟତରେ କ'ଣ ହେବ ସେ ଜାଣିଛନ୍ତି, କେତେଦିନ ପର୍ଯ୍ୟନ୍ତ କରୁଣାର ପ୍ରଭାବ ରହିବ ସେ ଜାଣିଛନ୍ତି, ସବୁକିଛି ଜାଣିଛନ୍ତି। ବେଦାନ ସେମିତି ତାହାନି ବର୍ତ୍ତମାନ ଆଣିଛି ଅର୍ଜୁନ, ଭବିଷ୍ୟଣି ଚ ଭୂତାନି ମାନ୍ତୁ ବେଦନ କଶ୍ଚନ, ଭଗବାନ ସବୁକିଛି ଜାଣନ୍ତି, ଅତୀତ କଥା ବର୍ତ୍ତମାନ କଥା ଏବଂ ଭବିଷ୍ୟତ କଥା ଆମେ ଚିନ୍ତା କରିପାରିବା ନାହିଁ, ଭଗବାନଙ୍କର ଏଭଳି ଜ୍ଞାନ କୋଟି କୋଟି ବର୍ଷ ତଳେ ଏହି ସମୟରେ କ'ଣ ହେଉଥିଲା, ମୋର ଅବସ୍ଥା କ'ଣ ଥିଲା ଭଗବାନ କହିବେ, ଏବଂ କୋଟି କୋଟି ବର୍ଷ ପରେ ମଧ୍ୟ କ'ଣ ହେବ ଭଗବାନ ସବୁ ଜାଣିଛନ୍ତି। ବେଦାନ୍ତ ଶବ୍ଦ ତାହେଲେ ବର୍ତ୍ତମାନ ଆଣିଛ ଅର୍ଜୁନ, ସେଥିପାଇଁ ଏହି ଶବ୍ଦ ବ୍ୟବହାର କରିବା ବିଜ୍ଞାନ୍ତ ବିଶେଷ ଭାବରେ ଜ୍ଞାନ୍ତ, ଖାଲି ଯେ ଜ୍ଞାନ୍ତ ତାହା ନୁହଁ, ବିଶେଷ ଭାବରେ ଜ୍ଞାନ୍ତ, କ'ଣ ପାଇଁ ଏଇଟା ହେଲା, କ'ଣ ପାଇଁ ହେବ ଏସବୁ ଭଗବାନ ସବୁ ଜାଣନ୍ତି। ଏବଂ ବିଜ୍ଞାନ୍ତା ଥୋପି ତଥାପି ଗୋବିନ୍ଦ ଶ୍ରୀ ଭଗବାନ ଦଗ୍ଧାନ ଆକର୍ଣ୍ଣ୍ୟ ପାଣ୍ଡବାନ, ପାଣ୍ଡବମାନଙ୍କୁ ଯେଉଁ ଦଗ୍ଧ କରାଯାଇଥିଲା ଏଇଟାକୁ ସେ ଶୁଣିଲେ। ଗୋପାଳ ଚନ୍ଦ୍ର ବର୍ଣ୍ଣନା କରାଯାଇଛି, ତାଙ୍କ ପାଖକୁ ଗୋଟେ ଆସିଲା, ଚିଠି ଆସିଲା ବା ଖବର ଆସିଲା, ମେସେଜ୍ ଆସିଲା, ଏଇଭଳି ଭାବରେ ପାଣ୍ଡବମାନେ ମୃତ୍ୟୁବରଣ କରିଛନ୍ତି। ହସ୍ତିନାପୁରରୁ ଏଇ ଖବରଟି ଆସିଲା, ତେଣୁ ଏଇଟାକୁ ଯେତେବେଳେ ଶୁଣିଲେ ଦଗ୍ଧାନ ଆକର୍ଣ୍ଣ୍ୟ ପାଣ୍ଡବାନ, ପାଣ୍ଡବାନ କହିଲେ ପାଞ୍ଚ ଭାଇ ଯୁଧିଷ୍ଠିର ଭୀମ ଅର୍ଜୁନ ନକୁଳ ସହଦେବ, ପାଣ୍ଡବ ଭାଇ ପାଞ୍ଚ ପାଣ୍ଡବ ପାଞ୍ଚ ଭାଇ ଏବଂ ତାଙ୍କର ମା କୁନ୍ତୀ ଦେବୀ, କୁନ୍ତିଞ୍ଚ ପାଣ୍ଡବାନ କୁନ୍ତିଞ୍ଚ, କୁନ୍ତୀ ମଧ୍ୟ ମୃତ୍ୟୁବରଣ କରିଛନ୍ତି, ପାଞ୍ଚ ଭାଇ ଏବଂ ମା ଏ ସମସ୍ତେ ମୃତ୍ୟୁବରଣ କରିଛନ୍ତି। ଏଇଟା ଜାଣିଲେ ଭଗବାନ, ଯଦିଓ ଜାଣିଛନ୍ତି କେହି ମୃତ୍ୟୁବରଣ କରିନାହାନ୍ତି, କିନ୍ତୁ ତଥାପି ଦଗ୍ଧାନ ଆକର୍ଣ୍ଣ୍ୟ ଏ ଯେତେବେଳେ ଶୁଣିଲେ ଯେ ସିଏ ଦଗ୍ଧ ହୋଇଛନ୍ତି, ତାଙ୍କ କର୍ଣ୍ଣକୁ ଆସିଲା ସେ କଥା ଆକର୍ଣ୍ଣ୍ୟ, ତେଣୁ କୁଲ୍ୟକରଣୀ, କୁଲ୍ୟକରଣୀ କହିଲେ କୁଳର ଯେଉଁ ରହିଛି ଆଚରଣ ସବୁ ରହିଛି, ଯେଉଁ ପ୍ରଥା ରହିଛି, ସଂସ୍କାର ବିଭିନ୍ନ ବିବିଧ ସଂସ୍କାର ରହିଛି, ବୈଦିକ ସଂସ୍କାର ବେଦରେ ଏସବୁ ସଂସ୍କାର ରହିଛି, ଅନ୍ୟ କୌଣସି ସ୍ଥାନ ଅନ୍ୟ କୌଣସି ଧର୍ମରେ ଏସବୁ ସଂସ୍କାର ନାହିଁ। ବୈଦିକ ଧର୍ମ ସହିତ କୌଣସି ଧର୍ମ ସମାନ ହୋଇପାରିବ ନାହିଁ, ବୈଦିକ ଧର୍ମରେ ଏସବୁ ସଂସ୍କାର ରହିଛି, ଜନ୍ମଠୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଏ ସଂସ୍କାର ରହିଛି, ଦଶବିଧ ସଂସ୍କାର, ଗର୍ଭାଧାନ ଜନ୍ମ ପୂର୍ବରୁ ମଧ୍ୟ ସଂସ୍କାର ରହିଛି, ଗର୍ଭାଧାନ ସଂସ୍କାର, ଏହିଭଳି ଭାବରେ ଗୋଟିଏ ପରେ ଗୋଟିଏ ପରେ ସଂସ୍କାର ହୋଇକରି ଅନ୍ତିମରେ ଅନ୍ତିମ ସଂସ୍କାର, ଏଇ ଯେଉଁ ସଂସ୍କାର ଏଇ ଯେଉଁ ରହିଛି, ଏସବୁ ବୈଦିକ ରୀତି ରହିଛି, ଏ କୂଳରେ ଯେଉଁମାନେ ରହିଛନ୍ତି ସେମାନେ ସବୁ ସେଥିରେ ଯୋଗଦାନ କରିବେ। ତେଣୁ ଭଗବାନ ମଧ୍ୟ ବଳରାମଙ୍କ ସହିତ କୁନ୍ତିଞ୍ଚ କୁଲ୍ୟକରଣେ, ତେଣୁ ସେହି ଯେଉଁ ରହିଛି ବିଧି ପ୍ରଥା ସବୁ ରହିଛି, ଭଗବାନ ମଧ୍ୟ ବଳରାମଙ୍କ ସହିତ ଗଲେ, ଦ୍ୱାରକାରୁ ଗଲେ ହସ୍ତିନାପୁରକୁ। କୁଲ୍ୟକରଣେ ସହ ରାମ ଯଜୌ କୁରୁନ୍, ସହ ରାମ ରାମଙ୍କ ସହିତ ଭଗବାନ ବଳରାମଙ୍କ ସହିତ ଗଲେ, ବଳରାମଙ୍କ ସହିତ ଗଲେ ଯଜୌ, ଦୁଇ ଜଣ ଯାକ ଦୁଇ ଭାଇ ଗଲେ ଯଜୌ କୁରୁନ୍, କୁରୁନ୍ କହିଲେ କୌରମାନଙ୍କ ପାଖକୁ ହସ୍ତିନାପୁରରେ, ହସ୍ତିନାପୁର କହିଲେ ବର୍ତ୍ତମାନ ଯେଉଁ ମିରଟ ରହିଛି, ମିରଟ ଉତ୍ତରପ୍ରଦେଶର ସେ ସ୍ଥାନ ରହିଛି ମିରଟ, ସେ ହେଉଛି ହସ୍ତିନାପୁର, ତେଣୁ ସେଇଠି ପାଣ୍ଡବମାନେ ବା କୌରବମାନେ ସବୁ ସବୁ ରହିଥିଲେ। ତେଣୁ ଏ ଯେତେବେଳେ ଭଗବାନ ଏ କଥାଟି ଜାଣିଲେ ସେ ସମୟରେ ସେ ହସ୍ତିନାପୁରକୁ ଗଲେ, ହସ୍ତିନାପୁରକୁ ଗଲେ ସେ ରାମ ଯଜୁ କୁରୁନ୍, ରାମଙ୍କ ସହିତ ଗଲେ ହସ୍ତିନାପୁରକୁ। ଦଗ୍ଧାନ ଯେତେବେଳେ ଶୁଣିଲେ ଯେ ଦଗ୍ଧ ହୋଇଯାଇଛନ୍ତି ବୋଲି, ଭଗବାନ ଯଦି ସବୁ ଜାଣିଛନ୍ତି କିନ୍ତୁ ଏଭଳି ଲୀଳା କରୁଛନ୍ତି ଯେ କିଏ କହିବେନି କାହିଁକି ବଳରାମଙ୍କ ସହିତ ଗଲେ, ଜଣେ ଆଚାର୍ଯ୍ୟମାନେ କହୁଛନ୍ତି ବଳରାମଙ୍କ ସହିତ କାହିଁକି ଗଲେ, ସହ ରାମ ଯଜୌ କୁରୁନ୍, ତେଣୁ ଆର ସବୁ ବହୁତ ଅର୍ଥ ରହିଛି। ତେଣୁ ଏହି ପ୍ରସଙ୍ଗରେ ଆମେ କହିବା ଏ ଯେଉଁ ଘଟଣାଟି ହୋଇଥିଲା କ'ଣ ନା, ଆମେ ପ୍ରଥମେ କହିଲୁ ସେ କଥା, ଭଗବାନ ଯେଉଁଭଳି ଭାବରେ ସତ୍ୟରାଜ୍ୟୁତିଙ୍କୁ କହିଲେ ତୁମେ ମଣିକୁ ପ୍ରଦାନ କର, ସେହିଭଳି ଭାବରେ ଧୃତରାଷ୍ଟ୍ର ମହାରାଜ ମଧ୍ୟ ସେ ଖବରଟି ଦେଇଥିଲେ ବା ଜ୍ଞାନ ପ୍ରଦାନ କରିଥିଲେ ଅକୁରଙ୍କ ମାଧ୍ୟମରେ, ଯେ ତୁମେ ଯେଉଁ ଦୁଇ ଭାଇଙ୍କ ଭିତରେ ମାନେ କ'ଣ ଦୁଇ ତୁମ ଭାଇଙ୍କର ପୁତ୍ର ଏବଂ ତୁମ ପୁତ୍ର ଭିତରେ ଯେଉଁ ଭେଦ ଆଚରଣ କରୁଛ ଏଇଟାକୁ ବନ୍ଦ କର, ଭଗବାନ ଖବରଟି ଦେଲେ ଅକୁରଙ୍କ ମାଧ୍ୟମରେ ଖବରଟି ଦେଲେ, ଏ ପୂର୍ବରୁ ବର୍ଣ୍ଣନା କରାଯାଏ ସେଇଟା। କିନ୍ତୁ ଏ ଖବର ଯେତେବେଳେ ଦେଲେ ସେତେବେଳେ ଧୃତରାଷ୍ଟ୍ର କହିଲେ, ଏଭଳି ଭାବରେ କହିଲେ ଅକୁରଙ୍କୁ ଯେ ଯାହା ଭଗବାନଙ୍କର ଆସିଛନ୍ତି ସେ ଯାହା କରିବେ ଆମେ କ'ଣ କରିବୁ, ଏଇଭଳି ଭାବରେ କହିକି ତାଙ୍କୁ ବିଦାୟ କରିଦେଲେ, ଭଗବାନଙ୍କ କଥାକୁ ଗ୍ରହଣ କଲେ ନାହିଁ। ଭଗବାନ ଯେଉଁ ନିୟମ ରହିଛି ଭଗବାନଙ୍କ ନିୟମକୁ ଭଙ୍ଗ କଲେ କ'ଣ ଅସୁବିଧା ହେବ, ଏସବୁ ଆମ ପାଇଁ ଶିକ୍ଷା, ଭଗବାନ ଯାହା କହୁଛନ୍ତି ଯଦି ଆମେ ଗ୍ରହଣ ନ କରିବା ତାହେଲେ ଆମର ବିନାଶ ହେବ। ଭଗବତ ଗୀତା 18 ଅଧ୍ୟାୟରେ ଭଗବାନ କହୁଛନ୍ତି ସେଇଟା, ଏ ସମସ୍ତଙ୍କ ହିଁ ଭଗବାନ ଜ୍ଞାନ ପ୍ରଦାନ କରିଛନ୍ତି। ଖାଲି ଯେ ଶତ୍ରୁରାଜଙ୍କୁ ପ୍ରଦାନ କରିଥିଲେ, ଦୂତରାଜଙ୍କୁ ପ୍ରଦାନ କରିଥିଲେ, ବା ସେ ସେତେବେଳେ ଥିଲେ ଏସବୁ ଜ୍ଞାନ ଦେଉଥିଲେ, ବର୍ତ୍ତମାନ ନାହାନ୍ତି, ଆଉ କିଛି ଜ୍ଞାନ ପାଇପାରିବା ନାହିଁ। ତା ନୁହଁ, ସମସ୍ତ ମାନବ ଜାତି ପାଇଁ ଭଗବାନ ଜ୍ଞାନ ପ୍ରଦାନ କରିଦେଇଛନ୍ତି। ଭଗବତ ଗୀତାରେ ଭଗବାନ ଜ୍ଞାନ ପ୍ରଦାନ କରିଛନ୍ତି ଅର୍ଜୁନଙ୍କ ମାଧ୍ୟମରେ, ଏବଂ ଭାଗବତମରେ ଉଦ୍ଧବଙ୍କ ମାଧ୍ୟମରେ ସମସ୍ତ ମାନବ ଜାତିମାନଙ୍କ ପାଇଁ ଏଇ ଜ୍ଞାନ ସବୁ ପ୍ରଦାନ କରିଛନ୍ତି। ଏଇ ଯଦି ଆମେ ଶୁଣିବା, ସେ ଅନୁସାରେ ଯଦି କାର୍ଯ୍ୟ କରିବା, ଆମେ ମାନବ ଜନ୍ମ ସଫଳ ହୋଇଯିବ। କିନ୍ତୁ ଯଦି ନ ଶୁଣିବା, ଭଗବତ ଗୀତାର 18 ଅଧ୍ୟାୟରେ ଭଗବାନ କହିଲେ, କାହିଁକି ଶୁଣିବାନି ନା, ଅହଂକାର ବଶତ ଯଦି ଅହଂକାର ଆଶ୍ରିତ ନ ଦର୍ଶାଇଛି ମାନେ, ସେ ଯଦି ଅହଂକାର ବଶତ ଅହଙ୍କାର ନ କ'ଣ ହେବ, ତାହେଲେ ମୋ କଥା କାହିଁକି ଶୁଣୁନାହାନ୍ତି ଅନ୍ୟମାନେ, ନା ମିଥ୍ୟା ଅହଙ୍କାର ମୁଁ କାହିଁକି ଶୁଣିବି। ଆମ ମନ୍ଦିରରେ ମଧ୍ୟ ସେମିତି ନିୟମ ରହିଛି, ନିୟମ କାହିଁକି ଭଙ୍ଗ କରୁଛନ୍ତି, ନାଇଁ ମିଥ୍ୟା ଅହଙ୍କାର, ମୁଁ ନକଲେ ମୋର କିଏ କ'ଣ କରିବ, ମୁଁ ଯଦି ଗ୍ରହଣ ନ କରିବି ନିୟମକୁ କିଏ ମୋର କ'ଣ କରିବ, ଇଏ ହେଉଛି ଅହଙ୍କାର, ଏଇଟା ହେଉଛି ଅହଙ୍କାର। ଏସବୁ ନିୟମ ରହିଛି, ପ୍ରଭୁପାଦ ମହାରାଜ ନିୟମ କରିଛନ୍ତି। ଆଜି ପ୍ରଭୁପାଦଙ୍କ ବାଣୀ ଥିଲା, ସେଇଟା ପ୍ରଭୁପାଦଙ୍କ ବାଣୀ ହେଉଛି, ଜଣଙ୍କୁ କହିଛନ୍ତି ସେ ତାଙ୍କ ଶିଷ୍ୟଙ୍କୁ, ଯେ ତମେ କହୁଛ ତମେ ମୋର ବୋଲି, ୟୁ ଆର୍ ମାଇଣ୍ଡ ଆଣ୍ଡ ଆଇ ଆମ୍ କ୍ରିଷ୍ଣସ୍, ତମେ ମୋର ଏବଂ ମୁଁ କୃଷ୍ଣଙ୍କର, ତେଣୁ ତମେ ମଧ୍ୟ କୃଷ୍ଣଙ୍କର, ତେଣୁ ଆମର କେମିତି ମଙ୍ଗଳ ହେବ, ଅତ୍ୟାନ୍ତିକ ମଙ୍ଗଳ ହେବ, ସେଥିପାଇଁ ସବୁ ବ୍ୟବସ୍ଥା କରିଛନ୍ତି, ନିୟମ କାନୁନ ସବୁ କରିଛନ୍ତି। ଏଇ ନୁହଁ ଯେ ଆମେ ନିୟମ କାନୁନ ଭାଙ୍ଗିଲେ ଆମର କିଏ କ'ଣ କରିବ, କିଏ କ'ଣ କରିବ, କ'ଣ ତମେ ଏଇସବୁ ଶିକ୍ଷା ଅଛି, କ'ଣ କରିବ, ଭଗବାନ କଥା ନ ମାନିଲେ କ'ଣ ହେବ, ସେଇଠି ରହିଛି ଭଗବାନ କଥାକୁ ଇଏ କରାଯାଉଛି, ବ୍ୟବସ୍ଥା କରାଯାଉଛି, କେମିତି ଆମେ ସେଇଟାକୁ ଜୀବନରେ ପାଳନ କରିବା, ସେଥିପାଇଁ ଆମେ ଆଶ୍ରମ ରହିଛି, ଆଶ୍ରମରେ ସବୁ ତ ନିୟମ ସେଇଥିପାଇଁ ରହିଛି। ନିୟମକୁ ଯଦି ଆମେ ନ ମାନୁ, ଆମେ କିଏ କ'ଣ କରିବ, କରିବ ତାହେଲେ କେତେମାନଙ୍କୁ ଫଳଭୋଗ କରିବେ। ଭଗବତ ଗୀତା 18 ଅଧ୍ୟାୟରେ ଭଗବାନ ସେ କଥା କହିଲେ, ଯଦି ଅହଙ୍କାର ଆସିଛ, ଅହଙ୍କାର ବଶତଃ ମୋ କଥାକୁ ଯଦି ନ ଶୁଣିବ, କ'ଣ ମୋ କଥାରେ ମତ୍ଚିତ ସର୍ବଦୁର୍ଗାଣୀ ମତ୍ ପ୍ରସାଦ ତରିଶସି ଅଥଚେତ ମହଙ୍କାର ନ ଶୋଷୁଛି ବିନକ୍ଷସି। ଯଦି ଭଗବାନଙ୍କ ମତ୍ଚିତ, ଭଗବତ ଗୀତାର ଇଏ ହେଉଛି ଜ୍ଞାନ, ଇଏ ହେଉଛି 4 ଶ୍ଳୋକରେ ଭଗବାନ ଗୀତାର ସାରକୁ କହିଦେଲେ, ମନ୍ମନା ଭବ, ମନରେ ମତେ ଚିନ୍ତା କର, ମଦ୍ ଭକ୍ତ ମୋର ଭକ୍ତ ହୁଅ, ମଦ୍ ଜାଜି ମୋର ପୂଜା କର, ଏକ ମାଂ ନମସ୍କୁରୁ ମୋତେ ନମସ୍କାର କର। ତେଣୁ ଏ 2 କହିଲେ ଶ୍ଳୋକଟି ଏତେ ଗୁରୁତ୍ୱପୂର୍ଣ୍ଣ, ତେଣୁ ଏଇଟାକୁ ଯଦି ନ କରିବା, ମଚିତ ସର୍ବଦୁର୍ଗାଣୀ ମତ୍ ପ୍ରସାଦ ତରିଶତି, ଏଇଟା ଯଦି କରିବା ତାହେଲେ କ'ଣ ହେବ ନା, ସମସ୍ତ ବିପଦରୁ ଆମେ ମୁକ୍ତ ହୋଇପାରିବା। କିନ୍ତୁ ଅଥଚେତ ମହଙ୍କାରାନ୍, ଅହଙ୍କାର ବସନ୍ତ ଯଦି ନ ଶୁଣିବ, ତାହେଲେ ବିନକ୍ଷ ତୁମର ବିନାଶ ହେବ, ବିନାଶ ହେବ। ତେଣୁ ଏସବୁ ରହିଛି, ନିୟମ ରହିଛି ଆମର ମଙ୍ଗଳ ପାଇଁ, କିନ୍ତୁ ଆମେ ଯଦି ନିୟମ ନ ମାନିବା, ଆମର କିଏ କ'ଣ କରିବ, ତାହେଲେ ତମେ ନିୟମ ଭଙ୍ଗ କରିବାରୁ ଯହ ଶାସ୍ତ୍ର ବିଧି ମୁଁ ସୂର୍ଯ୍ୟ ବର୍ତ୍ତେ କାମ କାରତ ନ ସିଦ୍ଧି ମହାପ୍ରମତି ନ ସୁଖମ ନ ପରାମଗତି। ତମେ ଯଦି ନିୟମ ଅନୁସାରେ କାର୍ଯ୍ୟ ନ କରିବ, ତାହେଲେ କେବେ ହେଲେ ତମେ ସୁଖ ପାଇପାରିବ ନାହିଁ, ସିଦ୍ଧି ପାଇପାରିବ ନାହିଁ, ଆଉ ଶ୍ରେଷ୍ଠ ଗତି କଥା କ'ଣ କୁହାଯିବ। ତେଣୁ ଏଇଭଳି ଭାବରେ ଯେଉଁ କଥା ରହିଛି, ଇଏ ମଧ୍ୟ ଆ ପୂର୍ବରୁ ଅକ୍ରୂରଙ୍କ ମାଧ୍ୟମରେ ଆମେ ଶୁଣୁଛେ, ଏଇଟା ଅକ୍ରୂରଙ୍କ ମାଧ୍ୟମରେ ଖବର ପଠେଇଲେ ଧୃତରାଷ୍ଟ୍ରଙ୍କୁ, ଧୃତରାଷ୍ଟ୍ର ଶୁଣିଲେ ନାହିଁ, କାନରେ ପୁରେଇଲେ ନାହିଁ, ଏକାନେ ପୁରେଇ ସେକାନେ ବାହାର କରିଦେଲେ, ସେ ଭଗବାନ ଆସିଛନ୍ତି ସେସବୁ ଲୀଳା କରିବେ, ଆମେ କ'ଣ କରିବା କହିକି ପଠେଇଦେଲେ, ଶୁଣିଲେ ନାହିଁ। ତେଣୁ ପାଣ୍ଡବମାନଙ୍କ ବିରୁଦ୍ଧରେ ମୂଳରୁ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ ଚାଲିଛି କୌରବମାନେ, ଏବଂ ଧୃତରାଷ୍ଟ୍ର ଏତେ ତାଙ୍କ ପାଖରେ ରହିଛନ୍ତି, ମହାଜନ 2 ମହାଜନ ରହିଛନ୍ତି, ଭୀଷ୍ମଦେବ ରହିଛନ୍ତି ଏବଂ ବିଦୁର ମଧ୍ୟ ରହିଛନ୍ତି, ସେ ଜଣେ ଯମରାଜ, ଯମରାଜ ଥିଲେ, କୁକୁର ମଧ୍ୟ ଆସୁଛି କଥା ଶୁଣିବା ପାଇଁ, ଦେଖନ୍ତୁ ଯମରାଜ ଥିଲେ ସିଏ, କିନ୍ତୁ 2 କଥା ବହୁତ ମୁନି ସାଧୁ ମୁନି ଋଷିମାନେ ସବୁ ଯାଆନ୍ତି ସେଠିକି, କିନ୍ତୁ ସେଠି ଗଲେ ମଧ୍ୟ ଧୃତରାଷ୍ଟ୍ର ଶୁଣୁନଥିଲେ, ଯେ ଖାଲି ସେ ଅନ୍ଧ ଥିଲେ ତା ନୁହଁ, ଏ ଜ୍ଞାନକୁ ସେ ଗ୍ରହଣ କରୁନଥିଲେ, ଜ୍ଞାନକୁ ଗ୍ରହଣ କରୁନଥିଲେ। ଭଗବାନ ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି ଆମକୁ ଠିକ୍ କରିବା ପାଇଁ, କିନ୍ତୁ ଆମେ ଗ୍ରହଣ ନକଲେ ଆମେ ବହୁ ଫଳଭୋଗ କରିବା। ତେଣୁ ଏଇଠି କୁହାଯାଉଛି ସବୁ ରହିଥିଲେ, କିନ୍ତୁ ପିଲାଦିନରୁ ହତ୍ୟା କରିବା ପାଇଁ ପାଣ୍ଡବମାନଙ୍କୁ ଚକ୍ରାନ୍ତ କରୁଛନ୍ତି କୌରବମାନେ। ପିଲାଦିନରୁ ଭୀଷ୍ମଦେବ ଛୋଟ ପିଲା ଥିଲେ, ଛୋଟ ପିଲା ଥିଲାବେଳେ ତାଙ୍କୁ ବିଷ ଲଡ଼ୁ ଦେଇଦେଲେ, ବିଷ ଲଡ଼ୁ ଦେଇକରି ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ଯେତେ ଚେଷ୍ଟା କରୁଛନ୍ତି ପାଣ୍ଡବମାନଙ୍କୁ ହତ୍ୟା କରିବା ପାଇଁ, ତାହାଙ୍କର ଶକ୍ତି ଆହୁରି ବୃଦ୍ଧି ବୃଦ୍ଧିପ୍ରାପ୍ତ ହେଉଛି। ଏଇଟା ବର୍ଣ୍ଣନା କରାଯାଇଛି ଯେତେ ମହାଭାରତରେ ସବୁ ବର୍ଣ୍ଣନା କରାଯାଇଛି, ଲୀଳା ଭାଗବତରେ ସଂକ୍ଷେପରେ ସବୁ ବର୍ଣ୍ଣନା କରାଯାଇଛି, ବିସ୍ତାର ଭାବରେ ମହାଭାରତରେ ସବୁ ବର୍ଣ୍ଣନା କରାଯାଇଛି। ପିଲାଦିନେ ଭୀଷ୍ମଙ୍କୁ ଯେତେବେଳେ ବିଷ ଲୋଟ ଦେଇଦେଇଥିଲେ ସେହି ସମୟରେ କୌରବମାନେ 100 ଭାଇ, ପାଣ୍ଡବମାନେ 5 ଭାଇ, ତାଙ୍କ ବିରୁଦ୍ଧରେ ପାଣ୍ଡବ ମହାନ ପ୍ରତି ଭଲ ଗୁଣ ରହିଛି, ଦ୍ୱେଷ ଆସୁଛି ତାଙ୍କର, ଈର୍ଷା ଆସୁଛି, ତେଣୁ ତାଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରାଯାଉଛି ଏବଂ ସେଥିରେ ମଧ୍ୟ ଧୃତରାଷ୍ଟ୍ର ତାଙ୍କୁ ସାହାଯ୍ୟ କରୁଛନ୍ତି। ଛୋଟ ପିଲାଦିନେ ଭୀଷ୍ମଙ୍କୁ ଭୀଷ୍ମ ତ ବହୁତ ଭୀମ ତାଙ୍କର ଖାଦ୍ୟରେ ବହୁତ ଆଗ୍ରହ ରହିଛି, ତେଣୁ ତାଙ୍କ ଲଡ଼ୁରେ ବିଷ ମିଶେଇକି ଦେଇଦେଲେ, ତାଙ୍କୁ ବିଷ ଲଡ଼ୁ ଦେଇଦେଲେ, ଲଡ଼ୁ ଦେଇକିରି ତାଙ୍କ ଯେଉଁ ରହିଛି ଗଙ୍ଗା ନଦୀ କୂଳରେ ବହୁତ ସୁନ୍ଦର ଗୋଟେ ଗେଷ୍ଟ ହାଉସ୍ କରିଥିଲେ, ପିଲାମାନେ ଖେଳିବେ ସବୁ କରିକି କରିଥିଲେ। ଏ ମହାଭାରତ ସବୁ ବର୍ଣ୍ଣନା କରାଯାଇଛି। ଗୋଟେ ଧର କହିଲେ ଆମେ ଆଜି ପିକନିକ୍ କରିବା କହିକି ସେଠି ଯାଇଥିଲେ ଏବଂ ପାଣ୍ଡବ କୌରବମାନଙ୍କର ଚକ୍ରାନ୍ତରେ ସବୁ ଲଡ଼ୁ ତିଆରି ହୋଇଥିଲା, ତା ଦେହରେ ବିଷ ମିଶେଇ ଦିଆଯାଇଥିଲା, ତେଣୁ ଏ ବିଷ ଲଡ଼ୁକୁ ଭୀମଙ୍କୁ ଯେତେବେଳେ ଦିଆଗଲା ଭୀମ କାହିଁକି ମୃତ୍ୟୁବରଣ କଲେ, ତେଣୁ ତାଙ୍କୁ ଗଙ୍ଗା ନଦୀରେ ଫିଙ୍ଗି ଦେଇକରି ପଳାଇ ଆସିଲେ। କ'ଣ ନା କ'ଣ ସ୍ନାନ କରୁଥିଲା ବେଳେ ଭୀମ ବୁଡ଼ିଗଲା। ଏଇଭଳି ଭାବରେ କ୍ରନ୍ଦନ କରିବା ପାଇଁ ଏଇଠି ମଧ୍ୟ ସେଇ କଥା କ୍ରନ୍ଦନ କରିବେ ସେମାନେ, ସେଇଠି ଆରମ୍ଭ ହେଇଛି କ୍ରନ୍ଦନ, ମିଥ୍ୟା କ୍ରନ୍ଦନ। କେତେଦିନ ପର୍ଯ୍ୟନ୍ତ ଜଣେ ଅନ୍ୟକୁ ଠକି ପାରିବ କେତେଦିନ ପର୍ଯ୍ୟନ୍ତ? ଭଗବାନ ସବୁ ହୃଦୟ ଭିତରେ ହୃଦୟ କଥା ଜାଣନ୍ତି। ତୁମେ ଜଣକୁ ୱାନ୍ କ୍ୟାନ୍ ନଟ୍ ଫୁଲ୍ ଏଭ୍ରିବଡି ଏଭ୍ରିୱାନ୍ ଫର୍ ଏଭ୍ରି ଟାଇମ୍, ଜଣେ ଅନ୍ୟ ଜଣକୁ ସବୁବେଳ ପାଇଁ କ'ଣ ବୋକା ବନେଇ ପାରିବେ ନାହିଁ, ଭଗବାନ ରହିଛନ୍ତି ସମସ୍ତଙ୍କ ହୃଦୟରେ। ତେଣୁ ଇଏ ଯେତେବେଳେ ଆସିଲେ ପାଣ୍ଡବମାନେ ମଧ୍ୟ କ୍ରନ୍ଦନ କଲେ, ଚାରି ଭାଇ ଏବଂ କୁନ୍ତୀ ଦେବୀ ଯେତେବେଳେ ଶୁଣିଲେ ଏଭଳି ଭାବରେ ଘଟଣା ହେଇଛି ଭୀଷ୍ମଙ୍କର ଭୀମଙ୍କର ବିୟୋଗରେ, ସମସ୍ତେ କ୍ରନ୍ଦନ କରୁଥିଲେ। ତେଣୁ ଇଏ କ'ଣ ହେଲା, ମହାଭାରତରେ ବର୍ଣ୍ଣନା କରାଯାଇଛି ଭୀମ ଗଲେ, ଭୀମ ସେଇ ଗଙ୍ଗା ନଦୀ ଗଙ୍ଗା ପାତାଳକୁ ମଧ୍ୟ ଯାଇଛନ୍ତି, ଗଙ୍ଗା ଦେବୀ ଉଦ୍ଭୁତ ହେଇଛନ୍ତି ଚିତ୍ ଜଗତରୁ, ବୈକୁଣ୍ଠ ଜଗତରୁ ଆସିଛନ୍ତି, କାରଣଙ୍କ ଜଳ ଭଗବାନ ପାଦକୁ ଧୌତ କରି ଆସୁଛନ୍ତି ଗଙ୍ଗା ଦେବୀ। ତେଣୁ ଏହିଭଳି ଭାବରେ ପାତାଳ ପୃଷ୍ଠ ଯାଇଛନ୍ତି, ପାତାଳ ପୃଷ୍ଠରେ ସେ ରହିଛନ୍ତି, ତେଣୁ ଗଙ୍ଗାଙ୍କ ମାଧ୍ୟମରେ ସେ ପାତାଳରେ ପ୍ରବେଶ କଲେ। ପାତାଳରେ ବହୁତ ନାଗମାନେ ସବୁ ରହିଛନ୍ତି, ବାସୁକୀ ସେଠି ରହିଛନ୍ତି, ବାସୁକୀ ହେଉଛନ୍ତି ଭଗବାନଙ୍କ ଜଣେ ବିଭୂତି, ନାଗାନାମ କ'ଣ ଅନନ୍ତ ଶାସ୍ମି ନାଗାନାମ, ଅନନ୍ତମାନଙ୍କ ନାଗମାନଙ୍କ ଭିତରେ ହେଉଛି ଅନନ୍ତ, ବାସୁକୀ ହେଉଛି ସର୍ପାଣାମ ଅଛି ବାସୁକୀ, ସର୍ପମାନଙ୍କ ବିଷୟରେ ମୁଁ ହେଉଛି ବାସୁକୀ, ଏ ଦୁଇଜଣ ହେଉଛନ୍ତି ଭଗବାନଙ୍କର ଦୁଇଜଣ ବିଭୂତି। ତେଣୁ ପାତାଳ ଲୋକରେ ସେ ରହିଛନ୍ତି, ବାସୁକୀ ରହିଛନ୍ତି। ଏହି ସମୟରେ ଯେତେବେଳେ ଆସି ପହଞ୍ଚିଗଲେ ପାତାଳ ଲୋକରେ ଭୀମ ଆସି ପହଞ୍ଚିଗଲେ, ନାଗମାନେ ତାକୁ ଦଂଶନ କରିବା ପାଇଁ ଆରମ୍ଭ କଲେ, ବିଷକୁ ବିଷ ତାର ଔଷଧ ହେଇଯିବ, ସେଇଟା ବିଷର ବିଷ ହେଉଛି ଔଷଧ, ତେଣୁ ସେ ପୁଣି ପାଇଗଲେ ଜୀବନ ପାଇଗଲେ, ଯେତେବେଳେ ଜୀବନ ତାକୁ ଆସିଗଲା ସେ ସର୍ପମାନଙ୍କୁ ଧରି ପାଡ଼ିବା ପାଇଁ ବସିଲେ। ବହୁତ ଭୀମଙ୍କର ବହୁତ ବଡ଼ ଅଛି, ପିଲାଦିନରୁ କଥା ରହିଛି, ପିଲାଦିନେ ଯେତେବେଳେ ସେ ତ ଗୋଟେ କ'ଣ ବଣରେ ସେ ଯାହା ଇଏ ରହିଥିଲେ ଅରଣ୍ୟରେ ରହିଥିଲେ, ପାଣ୍ଡୁ ପଳେଇ ଯାଇଥିଲେ, ସେ ବହୁତ ବଡ଼ ବିସ୍ତାର ପ୍ରସଙ୍ଗ ରହିଛି। ତେଣୁ ପିଲାଦିନେ ମା' କୁନ୍ତୀ ଯେତେବେଳେ ତାକୁ ଧରିକି ରହିଥିଲେ, ସେହି ସମୟରେ ଛୋଟ ପିଲା ଥିଲାବେଳେ ସେହି ସମୟରେ କୁନ୍ତୀ ଦେବୀ ଗୋଟେ ଗର୍ଜନ ଶୁଣିକରି, ଗୋଟେ ପଶୁର ଗର୍ଜନ ଶୁଣିକରି ବା ସିଂହର ଗର୍ଜନ ଶୁଣିକରି ଭୟଭୀତ ହେଇଗଲେ, ସେହି ସମୟରେ ଭୀମ ତାଙ୍କ କୋଳରୁ ପଡ଼ିଗଲେ ତଳେ, ତଳେ ଯେତେବେଳେ ପଡ଼ିଗଲେ କୁନ୍ତୀ ଦେବୀ ଆର୍ତ୍ତନାଦ କରି କ୍ରନ୍ଦନ କରିବା ପାଇଁ ବସିଲେ, କିନ୍ତୁ ସେ ଯେଉଁ ପିଲା ଥିଲାବେଳେ ଯେଉଁ ପଡ଼ିଗଲେ ଯେଉଁ ପଥର ଉପରେ ପଡ଼ିଗଲେ, ସେ ପଥରଟି ଫାଟିଗଲା, ଭୀମଙ୍କର କିଛି ହେଲା ନାହିଁ, ଏତେ ଶକ୍ତି ରହିଛି ଭୀମଙ୍କର। ଇଏ ହେଉଛନ୍ତି ପବନଦେବଙ୍କର ପୁତ୍ର, ପବନଦେବ କୁନ୍ତୀ ଦେବୀ ପବନଦେବଙ୍କୁ ସ୍ମରଣ କରିକିରି ତାଙ୍କ ଦ୍ୱିତୀୟ ପୁତ୍ର ହେଉଛନ୍ତି ଭୀମ, ପବନଦେବ ହନୁମାନଙ୍କର ଭାଇ, ଏସବୁ ଘଟଣା ସବୁ ରହିଛି। ତେଣୁ ଯାହା ବି ହେଉ ଯେତେବେଳେ ଯାଇ ପହଞ୍ଚିଗଲେ ସେହି ସମୟରେ ବାସୁକୀଙ୍କ ପାଖରେ ଜଣେ ଥିଲେ, ସେ ହେଉଛନ୍ତି ଆଙ୍କର କୁନ୍ତୀ ଦେବୀଙ୍କର ପିତାଙ୍କର ପିତା, ଏଇସବୁ କ'ଣ ଜଣେ ଅଛନ୍ତି ତାଙ୍କ ନାଁଟା ମନେ ପଡ଼ୁନି। ତେଣୁ ସେ ଯେତେବେଳେ ଜାଣିଲେ ଭୀମ ହେଉଛନ୍ତି ସେଇ ତାଙ୍କର ବଂଶରେ ଆସୁଛନ୍ତି ବୋଲି, ସେ ତାଙ୍କୁ ସମ୍ମାନ କହିଲେ, ଆମର ଇଏ ହେଉଛନ୍ତି ଆମ କୂଳରେ ଆସୁଛନ୍ତି, ଆଙ୍କୁ ସମ୍ମାନ କରିବା, ଅଭ୍ୟର୍ଥନା କରିବା କହିକି, ସ୍ୱାଗତ କରିବା କହିକି, ତାଙ୍କୁ ସେଠି ରହିଛି ଅମୃତ କୁଣ୍ଡ ରହିଛି, ପାତାଳ ଲୋକର ଅମୃତ କୁଣ୍ଡ ରହିଛି, ତାଙ୍କୁ ଅମୃତ ଦେଲେ ପ୍ରଦାନ କଲେ, ସେ ଅମୃତ ପାନ କରିବା ପାଇଁ ବସିଲେ। ଗୋଟିଏ କୁଣ୍ଡ ଅମୃତ ପାନ କଲା ମାନେ 2000 ହାତୀର ବଳ, 1000 ହାତୀର ବଳ ସେ ପ୍ରାପ୍ତ ହେବେ, ତାଙ୍କର ପୂର୍ବରୁ ଥିଲା 2000 ହାତୀର ବଡ଼ ଥିଲା। ତେଣୁ ଏହିଭଳି ଭାବରେ ଆଠଟି କୁଣ୍ଡ ଅମୃତ ସେ ପାନ କଲେ ଭୀମ। ଆଠ ଇଣ୍ଟୁ ହଜାର, 8000 ହାତୀର ବଡ଼ ହେଇଗଲା, ପ୍ଲସ 2000 ହାତୀର ବଡ଼ ଥିଲା ମୂଳରୁ। ଏହିଭଳି ଭାବେ 10000 ହାତୀର ବଡ଼ ଆଣିକି ସେ ଆସିଲେ। ଏମାନେ କୌରବମାନେ ମିଥ୍ୟା ଆକ୍ରମଣ କରୁଥିଲେ। ଏଇଭଳି ଭାବରେ ଯେତେବେଳେ ଭୀମା ଆସି ପହଞ୍ଚିଗଲେ କ'ଣ କରିବେ, ସେମିତି ଦେଖିବା ପାଇଁ ବହୁତ ଆନନ୍ଦ ପ୍ରଦାନ କଲେ। ଭୀମା ଆସିଗଲେ ବହୁତ ବଢ଼ିଆ କଥା ଏଇଭଳି ଭାବେ, କିନ୍ତୁ ପ୍ରକୃତ ଆନନ୍ଦ ପାଣ୍ଡବମାନଙ୍କର ହେଲା, ଅନ୍ୟ ଭାଇ ଯୁଧିଷ୍ଠିର ଇତ୍ୟାଦିମାନଙ୍କର। ଏହିଭଳି ଭାବେ ପିଲାଦିନରୁ ଚାଲିଛି, ତାଙ୍କର ଚକ୍ରାନ୍ତ ଚାଲିଛି, ବିଭିନ୍ନ ପ୍ରକାର ଉପାୟରେ ଚକ୍ରାନ୍ତ କରିକିରି ଅନ୍ତିମରେ ଏହି ଚକ୍ରାନ୍ତଟି କରିଥିଲେ। କ'ଣ ଗୋଟେ ଲକ୍ଷାଗ୍ରହ ନିର୍ମାଣ କରିଥିଲେ, ଲକ୍ଷାଗ୍ରହ ଲକ୍ଷରେ ତିଆରି ହେଇଛି, ଲକ୍ଷରେ ତିଆରି ହେଇଛି, ଛୁଇଁଦେଲେ କ'ଣ ନିଆଁ ଲାଗିଲା ମାନେ ଜଳିଯିବ, ଏଭଳି ଲକ୍ଷାଗ୍ରହ ତିଆରି କରିଥିଲେ। ତେଣୁ ଏଇଟା ବାରଣାବର୍ତ୍ତ ବା ବର୍ତ୍ତମାନ ଯେଉଁ ବାରଣାସୀ ରହିଛି ସେଇଟା ବାରଣାବର୍ତ୍ତ ବୋଲି କୁହାଯାଏ। ତେଣୁ ଧୃତରାଷ୍ଟ୍ର ଏଇସବୁ ଯେଉଁ ତିଆରି ହେଲା ଏଭଳି ଭାବରେ ହେଲା, ଗୋଟେ ରାଜପ୍ରସାଦ ଭଳିଆ ହେଇଥିଲା, ହସ୍ତିନାପୁର ରାଜପ୍ରସାଦ ଭଳିଆ ହେଇଥିଲା। କିନ୍ତୁ ଏ ଯେଉଁ ତିଆରି ବେଳେ ସେହି ସମୟରେ ଯେଉଁ ଥିଲେ ତାଙ୍କର ପକ୍ଷମାନେ ସବୁ ଥିଲେ, କୌର ପକ୍ଷମାନେ ଥିଲେ, ଏସବୁ ତିଆରି ଚାଲିଥିଲା, ଏଇ କଥାଟି ମଧ୍ୟ ବିଦୁରକୁ ଜଣାଇଥିଲେ। ବିଦୁରଙ୍କ ମାଧ୍ୟମରେ ଏଇ ପ୍ରାସାଦ ତିଆରି ହେଉଥିଲା, ଲକ୍ଷାଗୃହ ତିଆରି ହେଉଥିଲା। ତେଣୁ ବିଦୁର ସବୁବେଳେ ପାଣ୍ଡବମାନଙ୍କ ପକ୍ଷ, ପାଣ୍ଡବମାନଙ୍କର କେମିତି କରାଯିବ, ତାଙ୍କର ନ୍ୟାୟ କେମିତି ସେ ପାଇବେ, ସେଥିପାଇଁ ସେ ଚେଷ୍ଟା କରୁଥିଲେ। ତେଣୁ ସେ ଜାଣିକିରି ସେ କ'ଣ କଲେ, ଗୋଟେ ସୁଡ଼ଙ୍ଗ ନିର୍ମାଣ କଲେ, ସୁଡ଼ଙ୍ଗ ନିର୍ମାଣ କଲେ। ଏବଂ ଏହିଭଳି ଭାବରେ ମହାଭାରତରେ ବର୍ଣ୍ଣନା କରାଯାଇଛି, ଗୋଟିଏ ଦିନ ଧୃତରାଷ୍ଟ୍ର କହିଲେ ପାଣ୍ଡବମାନଙ୍କୁ, ଦେଖ ତୁମେମାନେ ପାଞ୍ଚ ଭାଇ, ଆମର ପିଲାମାନେ ରହିଛନ୍ତି 100 ଭାଇ, ଆଉ ଏ ଗୋଟିଏ ସ୍ଥାନରେ ରହିବାଟା ଠିକ୍ ହେଉନାହିଁ, ଏ କଞ୍ଜେଷ୍ଟେଡ଼ ହୋଇଯାଉଛି, ତୁମେ ରାଜପୁତ୍ର, ତୁମ ପାଇଁ ମୁଁ ଗୋଟେ ରାଜପ୍ରସାଦ ତିଆରି କରିଦେଇଛି, ବାରଣାବର୍ତ୍ତରେ ଗୋଟେ ରାଜପ୍ରସାଦ ତିଆରି କରିଦେଇଛି, ତୁମେ ଯାଇ ସେଠି ଆନନ୍ଦରେ ରୁହ। ଏହିଭଳି ଭାବରେ ତାଙ୍କୁ କହିଲି। ତେଣୁ ଧୃତରାଷ୍ଟ୍ର ଯୁଧିଷ୍ଠିର ମହାରାଜ ଜାଣିଲେ ମଧ୍ୟ ସେ ଗ୍ରହଣ କଲେ, ସେ ଆଜ୍ଞା ଗ୍ରହଣ କରିବେ, ପିତାର ବା ଯେଉଁମାନେ ଗୁରୁ ଅଛନ୍ତି ତାଙ୍କର ବଚନକୁ ଅବିଚାରରେ ଗ୍ରହଣୀୟ, ଏଇ ଗୋଟେ ହେଉଛି ଧର୍ମ, ଧର୍ମ କଥା ବା ଏଇ ଗୋଟେ ହେଉଛି କର୍ତ୍ତବ୍ୟ, ସମସ୍ତଙ୍କ କର୍ତ୍ତବ୍ୟ ହେଉଛି ଏଇଟା। ତେଣୁ ଏହିଭଳି ଭାବରେ ଯେତେବେଳେ କହିଲେ ସେ ମାନିନେଲେ। ସେହି ସମୟରେ ମହାଭାରତ ବର୍ଣ୍ଣନା କରାଯାଇ ସେହି ସମୟରେ ବିଦୁର ତାଙ୍କୁ ସମସ୍ତଙ୍କ ସାମ୍ନାରେ କିଛି ମ୍ଳେଚ୍ଛ ଭାଷାରେ କିଛି କଥା କହିଥିଲେ। ମ୍ଳେଚ୍ଛ ଭାଷା କହିଲେ ଆଚାର୍ଯ୍ୟମାନେ କହୁଛନ୍ତି ଇଏ ଇଂରାଜୀ ଭାଷାରେ କହିଥିଲେ। ଯୁଧିଷ୍ଠିର ମହାରାଜ ବହୁତ ଭାଷାବିତ୍, ସେ ବହୁତ ଭାଷା ଜାଣନ୍ତି, ତେଣୁ ଯାହା ସବୁ କହିଥିଲେ ସେଇଟାକୁ ଯୁଧିଷ୍ଠିର ମହାରାଜ ଜାଣିଲେ, ଆଉ କେହି ଜାଣିପାରିନଥିଲେ। ସେସବୁ ମହାଭାରତରେ ବର୍ଣ୍ଣନା କରାଯାଇଛି ମଧ୍ୟ, ଆମେ ସେସବୁ ଆଲୋଚନା କରିବା ନାହିଁ। ତେଣୁ ଏହିଭଳି ଭାବରେ ପାଣ୍ଡବମାନେ କୁନ୍ତି ଦେବୀଙ୍କ ସହିତ ଆସି ପହଞ୍ଚିଗଲେ, ବାରଣାବର୍ତ୍ତରେ ଆସି ପହଞ୍ଚିଗଲେ। ବିରାଟ ରାଜା ରାଜପ୍ରସାଦ ଭଳିଆ ହେଇଛି, ସେଠି ସବୁ ତାଙ୍କୁ କ'ଣ ଆଗମନ କରାଗଲା, ତାଙ୍କୁ ସ୍ୱାଗତ କରାଗଲା, ବାରଣାବର୍ତ୍ତର ଯେଉଁମାନେ ଲୋକମାନେ ଥିଲେ ସବୁ ଇଏ କଲେ, ଏଇଭଳି ଭାବରେ ସେ ସେଠି ରହିଲେ। ତେଣୁ ମୂଳରୁ ପିଲା ମାନେ ଯେତେବେଳେ ଯାଇ ପହଞ୍ଚିଗଲେ ପାଖାପାଖି ବର୍ଷେ ରହିଲେ ସିଏ ସେଠି, ଯୁଧିଷ୍ଠିର ମହାରାଜ ସବୁ ଶୁଣିଥିଲେ। ତେଣୁ ସେ କହିଥିଲେ କେହି ଆମେ ରାତିରେ ଜଣେ ଭାଇ ରହିବ, ଉଜାଗର ରହିକରି ଜଗିବ, କାରଣ ଯୁଧିଷ୍ଠିର ମହାରାଜ ଏଭଳି ଭାବରେ କହିଲେ ନାହିଁ, ଆମେ ହତ୍ୟା କରିବା ଉଦ୍ୟମ କରାଯାଉଛି ବୋଲି କହିନଥିଲେ, ସେ ଜାଣିକରି ରହିଥିଲେ। ତେଣୁ ଏହିଭଳି ଭାବରେ ପ୍ରତି ରାତିରେ ଗୋଟିଏ ଗୋଟିଏ ଭାଇ ଜଣେ ଜଣେ ଦେଉଥିଲେ, ନ ଶୋଇକରି ଜଗିକି ରହୁଥିଲେ। ଏହିଭଳି ଭାବରେ ଗୋଟିଏ ବର୍ଷ ଯେତେବେଳେ ବିତିଗଲା, ଯୁଧିଷ୍ଠିର ମହାରାଜ କହିଲେ ଯେ ସେମାନେ ବର୍ତ୍ତମାନ ଅଗ୍ନି ସଂଯୋଗ କରିବା ପୂର୍ବରୁ ଆମେ ନିଜେ ଅଗ୍ନି ସଂଯୋଗ କରିକି ପଳାଇଯିବା, ଆମ ପାଇଁ ବର୍ତ୍ତମାନ ସୁଡ଼ଙ୍ଗ ହୋଇଯାଇଛି, ଆମେ ସେଇଠି ଯିବା। ଏଇଭଳି ଭାବରେ ଭୀଷ୍ମଦେବ କ'ଣ କଲେ, ଭୀମ କ'ଣ କଲେ ନା, ସେଦିନ ଗୋଟେ ବିରାଟ ବଡ଼ ଭୋଜି ହେଲା, ଭୋଜି ହେଲା, ସବୁ ବାରଣାବ୍ରତ ଲୋକମାନେ ସେ ଭୋଜି ଖାଦ୍ୟ ଗ୍ରହଣ କଲେ। ସେହି ସମୟରେ ଦୈବକ୍ରମେ ଭଗବାନଙ୍କର ଇଚ୍ଛା, ସିଏ ଦୈବକ୍ରମେ କ'ଣ ହେଇଛି ନା, ଜଣେ ଆଦିବାସୀ ମହିଳା ଏବଂ ତାଙ୍କର ମଧ୍ୟ ପାଞ୍ଚ ପୁତ୍ର ଥିଲେ, ପାଣ୍ଡବ ଭଳି, ପାଣ୍ଡବ ପାଞ୍ଚ ଭାଇ ଭଳି ପାଞ୍ଚ ପୁତ୍ର ଥିଲେ, ସେମାନେ ମଧ୍ୟ ସେ ଫିଷ୍ଟରେ ଯୋଗ ଦେଇଥିଲେ, ଯୋଗ ଦେଇଥିଲେ। ଏହିଭଳି ଭାବରେ ଖାଦ୍ୟ ପାନୀୟ ସବୁ ଗ୍ରହଣ କରିସାରିଲା ପରେ ଯେତେବେଳେ ରାତିରେ ଶୟନ କରିଛନ୍ତି, ତେଣୁ ଭୀମଙ୍କୁ କହିଲେ ଯୁଧିଷ୍ଠିର ମହାରାଜ, ଭୀମ ସେ ନିଆଁ ଲଗାଇଦେଲେ, ସେଇ ଲାକ୍ଷା ଗୃହରେ ନିଆଁ ଲଗାଇ ଦେଇକରି ସେ ସୁଡ଼ଙ୍ଗ ରହିଛି। ଭୀମ ସମସ୍ତଙ୍କୁ ପାଞ୍ଚ ଭାଇଙ୍କୁ, ଚାରି ଭାଇଙ୍କୁ ଧରିକିରି, ମାଆଙ୍କୁ ଧରିକିରି ଚାଲିଲେ ସେ ସୁଡ଼ଙ୍ଗରେ। ଏହିଭଳି ଭାବରେ ମହାଭାରତ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯେଉଁ ଯାକ୍ଷାଗୃହ ଯେତେ ଜଳିବା ପାଇଁ ଆରମ୍ଭ କଲା, ବାରଣବର୍ତ୍ତ ଲୋକମାନେ ସବୁ ଆସିକରି ବିଚଳିତ ହୋଇଗଲେ, କ'ଣ ହେବ କ'ଣ ହେବ ବୋଲି ବହୁତ ପ୍ରକାର ଚେଷ୍ଟା କଲେ, ଜଳଫଳ ପକାଇକିରି ବହୁତ ପ୍ରକାର ଲିଭିବା ପାଇଁ ଚେଷ୍ଟା କଲେ, କିନ୍ତୁ ଲାକ୍ଷାରେ ତିଆରି ହୋଇଛି ସବୁ ଜଳିଗଲା। କିନ୍ତୁ ଏଇ ଛଅଟି ଶବ ମିଳିଲା, ପାଞ୍ଚଟି ପୁରୁଷ ଲୋକଙ୍କର ଶବ, ଗୋଟେ ସ୍ତ୍ରୀ ଲୋକଙ୍କର ଶବ, ଏଇ ଖବରଟି ଗଲା। ଏଇଟା ଯେତେବେଳେ କୌରବମାନେ ଶୁଣିଲେ କେତେ ତାଙ୍କର ଆନନ୍ଦ ନ ହୋଇଥିବ, କେତେ ଆନନ୍ଦ ନ ହୋଇଥିବ, ବହୁତ ପ୍ରକାର ଚକ୍ରାନ୍ତ କରୁଛନ୍ତି, ତେଣୁ ଧୃତରାଷ୍ଟ୍ର ମଧ୍ୟ କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ, ଏବଂ ପାଣ୍ଡବ ଶହେ ଭାଇ, କୌରବ ଶହେ ଭାଇ ମଧ୍ୟ କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ। ତେଣୁ ଏ କଥା ଯେତେବେଳେ ଖବର ଆସିଲା କେଉଁଠିକି, ଦ୍ୱାରକାକୁ, ବିଭିନ୍ନ ସ୍ଥାନକୁ, ନନ୍ଦ ମହାରାଜ ମଧ୍ୟ ପଠାଗଲା, ବିଭିନ୍ନ ପ୍ରକାର ସମ୍ବାଦ ଗୋପାଳ ଚୌପରେ ବର୍ଣ୍ଣନା କରାଯାଇଛି, ଏ ସମ୍ବାଦ ବି ସବୁଠୁ ପ୍ରଦାନ କରାଗଲା, ପ୍ରଦାନ କରାଗଲା। ସେହି ସମୟରେ ଇଟକଜା କୁହାଯାଉଛି, ବିଜ୍ଞାତ ଅର୍ଥୋପି ଗୋବିନ୍ଦୁ, ଭଗବାନ ସେ ଜାଣନ୍ତି କ'ଣ ହେଇଛି, ସେ ଜାଣନ୍ତି ନାହିଁ ତା ନୁହଁ, ବିଜ୍ଞାତ ଭଗବାନ ସେ, ଗୋବିନ୍ଦ ଶବ୍ଦରେ ବହୁତ ଅର୍ଥ ରହିଛି। ତେଣୁ ଦଗ୍ଧନ ଆକର୍ଣ୍ଣ ପାଣ୍ଡବାନ ଯେତେବେଳେ ଶୁଣିଲେ, ସେ ଯେଉଁ ସ୍ତ୍ରୀ ଲୋକ ଜଣେ ରହିଛି, ପାଞ୍ଚ ପୁରୁଷ ଲୋକଙ୍କର ଶବ ରହିଛି, ଗୋଟେ ସ୍ତ୍ରୀ ଲୋକଙ୍କର ଶବ ରହିଛି, ତେଣୁ ଜାଣିଲେ ପାଣ୍ଡବ ପାଞ୍ଚ ଭାଇ ମୃତ୍ୟୁବରଣ କଲେ, ତାଙ୍କ ମା' ମଧ୍ୟ ମୃତ୍ୟୁବରଣ କରିଛନ୍ତି, ତେଣୁ କୌରବମାନେ କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ। ଆଉ ଯେତେବେଳେ ହସ୍ତିନାପୁରବାସୀମାନେ ସବୁ ଥିଲେ, ସମସ୍ତେ ମଧ୍ୟ କ୍ରନ୍ଦନ କଲେ, ହସ୍ତିନାପୁରବାସୀମାନେ ସମସ୍ତେ ପାଣ୍ଡବମାନଙ୍କୁ ଭଲ ବହୁତ ଭଲ ପାଉଥିଲେ, କାରଣ ପାଣ୍ଡବମାନଙ୍କର ସେହିଭଳି ଭାବରେ ଗୁଣ ଥିଲା, ଯୁଧିଷ୍ଠିର ମହାରାଜ ଧର୍ମରାଜଙ୍କ ପୁତ୍ର, ଧର୍ମରାଜଙ୍କ ପୁତ୍ର, ତେଣୁ ଇଏ ଯେତେବେଳେ ଏଇସବୁ ଘଟଣାଟି ହେଉଥିଲା, କେତେ ବର୍ଷରେ ହେଇଥିଲା ତାଙ୍କୁ ସେତେବେଳେ, କେତେ ବର୍ଷ ହେଇଥିଲା ନା, ଭଗବାନଙ୍କୁ ସେଇ ସମୟ ପାଖାପାଖି 30 ବର୍ଷର ବୟସ, 30 ବର୍ଷ, ଭଗବାନ 29 ବର୍ଷରେ ବିବାହ କରିଥିଲେ, ଭଗବାନ 11 ବର୍ଷ କାଳ ଲୀଳା କଲେ ବୃନ୍ଦାବନରେ, 18 ବର୍ଷ କାଳ ଲୀଳା କଲେ ମଥୁରାରେ, ଏବଂ ତାପରେ ଦ୍ୱାରକାରେ ଏ ବିବାହ ଲୀଳା ହୋଇଥିଲା, ତେଣୁ ପାଖାପାଖି 30 ବର୍ଷ ହୋଇଥିଲା, ତେଣୁ ପାଣ୍ଡବମାନଙ୍କୁ ମଧ୍ୟ ସେହିଭଳି ଭାବରେ ପାଖାପାଖି 30 ବର୍ଷ ହୋଇଥିଲା, ମାନେ ଯୁଧିଷ୍ଠିର ମହାରାଜ, ଯୁଧିଷ୍ଠିର ମହାରାଜ ଭଗବାନଙ୍କଠାରୁ 1 ବର୍ଷ ବଡ଼, କୃଷ୍ଣଙ୍କଠାରୁ 1 ବର୍ଷ ବଡ଼, ତେଣୁ ଏ ପର୍ଯ୍ୟନ୍ତ ତାଙ୍କର ସବୁ ବିବାହ ଇତ୍ୟାଦି ସବୁ ହୋଇନଥିଲା, ତେଣୁ ଏମାନେ ସବୁ ଏଇଠି ରହିଥିଲେ, ପାଣ୍ଡବ ପାଞ୍ଚ ଭାଇ ରହିଥିଲେ, କିନ୍ତୁ ସବୁ ଶିକ୍ଷା ଭିକ୍ଷା କରିଥିଲେ, ବହୁତ ଦ୍ରୋଣାଚାର୍ଯ୍ୟଙ୍କଠାରୁ ବହୁତ ଶିକ୍ଷା କରିଥିଲେ, ଏସବୁ କଥା ତା ପୂର୍ବରୁ ସବୁ ବର୍ଣ୍ଣନା କରାଯାଇଛି, ମହାଭାରତ ସବୁ ବର୍ଣ୍ଣନା କରାଯାଇଛି। ଯୁଧିଷ୍ଠିର ମହାରାଜ ଭାଲାରେ ବହୁତ ପ୍ରସିଦ୍ଧ ଥିଲେ ଯୁଦ୍ଧ କରିବାରେ, ଅର୍ଜୁନ ଧନୁ ସ୍ୱରରେ ଯୁଦ୍ଧ କରିବାରେ ବହୁତ ପ୍ରସିଦ୍ଧ ଥିଲେ, ଭୀମ ଗଦାରେ ସବୁ ଶିକ୍ଷା କରିଥିଲେ, ଦ୍ରୋଣାଚାର୍ଯ୍ୟଙ୍କଠୁ ଶିକ୍ଷା କରିଥିଲେ, ଏହିସବୁ ଘଟଣା ସବୁ ମହାଭାରତରେ ବର୍ଣ୍ଣନା କରାଯାଇଛି। ତେଣୁ ଏହି ପାଣ୍ଡବମାନଙ୍କ ଯେଉଁ ସୁଗୁଣ ଅଛି, ଏଇଟାକୁ ଦେଖିକରି ହସ୍ତିନାପୁରବାସୀମାନେ ସମସ୍ତେ ଚାହୁଁଥିଲେ ଯୁଧିଷ୍ଠିର ମହାରାଜ ରାଜା ବନ୍ଧୁ, ସିଏ ମଧ୍ୟ ପାଣ୍ଡୁଙ୍କର ପୁତ୍ର, ମଧ୍ୟ ଜ୍ୟେଷ୍ଠ ପୁତ୍ର, ଏବଂ ଦୁର୍ଯ୍ୟୋଧନଙ୍କଠାରୁ ମଧ୍ୟ ସେ ବଡ଼, ସେଇଥିପାଇଁ ଏଇଟା ବର୍ଣ୍ଣନା କରାଯାଇଛି। ଯେତେବେଳେ ପାଣ୍ଡବମାନେ ପ୍ରଥମେ ତାଙ୍କର ପୁତ୍ର ଯାହା ଥିଲେ, ପାଣ୍ଡୁଙ୍କର ପୁତ୍ର ଯାହା ଥିଲେ, ଏଇ ଯେଉଁ ଯୁଧିଷ୍ଠିର ମହାରାଜ, ଇଏ କ'ଣ କୁନ୍ତୀଙ୍କର ପ୍ରଥମେ ଯାହା ହେଲା ବେଳେ, ସେଇ ସମୟରେ ଗାନ୍ଧାରୀ ମଧ୍ୟ ତାଙ୍କ ଗର୍ଭରେ ସନ୍ତାନ ଥିଲେ, ଗର୍ଭରେ ସନ୍ତାନ ଥିଲେ, କିନ୍ତୁ ସେ ଯେତେବେଳେ ଜାଣିଲେ ଗାନ୍ଧାରୀ ଯେ କୁନ୍ତୀଙ୍କର ସନ୍ତାନ ଯାହା ହୋଇଛନ୍ତି, ତେଣୁ ସିଏ ବିଚଳିତ ହୋଇକି ତାଙ୍କର ଗର୍ଭକୁ ଆଘାତ କଲେ, କାରଣ ସେ ଜ୍ୟେଷ୍ଠ ସନ୍ତାନ ହୋଇଯିବେ, ସେ ରାଜା ହେବେ, କିନ୍ତୁ ଗାନ୍ଧାରୀ ଦେବୀଙ୍କର ମଧ୍ୟ ଟିକିଏ ଦ୍ୱେଷ ଥିଲା, ଏଇଠୁ ଜଣାପଡ଼ୁଛି, କିନ୍ତୁ ଯେତେବେଳେ ତାଙ୍କ ଗର୍ଭକୁ ଆଘାତ କଲେ, ସେ ଯେଉଁ ଥିଲା ଗର୍ଭରେ ଯେଉଁ ସନ୍ତାନ ଥିଲା, ସେ 100 ଭାଗ ହୋଇଗଲେ, ତେଣୁ ଏଇଭଳି ଭାବରେ 100 ପୁତ୍ର ତାଙ୍କର ଜାତ ହେଲେ, ପରେ ଜାତ ହୋଇଛନ୍ତି ଯୁଧିଷ୍ଠିର ମହାରାଜଙ୍କ ପରେ ସେମାନେ ଜାତ ହୋଇଛନ୍ତି, ତେଣୁ ଆ ଭିତରେ ଯେଉଁ ହସ୍ତିନାପୁରବାସୀମାନେ ସମସ୍ତେ ପାଣ୍ଡବମାନଙ୍କ ଏତେ ଭଲ ଗୁଣ ଅଛି, ସମସ୍ତେ ତାଙ୍କୁ ଭଲ ପାଉଛନ୍ତି, ଯେତେ ଭଲ ପାଉଛନ୍ତି କୌରବମାନଙ୍କର ଘୃଣା ବା ତାଙ୍କର ବିଦ୍ୱେଷ ଆହୁରି ଅଧିକା ହେଉଛି, କେମିତି ତାଙ୍କୁ ହତ୍ୟା କରିବା, କେମିତି ହତ୍ୟା କରିବା, ଏଇ ଗୋଟିଏ ଚିନ୍ତା ତାଙ୍କର, ଯଦି ସେ ମିଶିକି ରହିଥାନ୍ତା କିଛି ଅସୁବିଧା ହୋଇଥାନ୍ତା ତାଙ୍କର, କୌରବମାନଙ୍କର କ'ଣ ଅସୁବିଧା ହୋଇଥାନ୍ତା, ବହୁତ ବହୁତ ଆନନ୍ଦରେ ରହିଥାନ୍ତେ ସିଏ, ଯୁଧିଷ୍ଠିର ମହାରାଜ ଏଭଳି ଭାବରେ ରହିଛନ୍ତି, ତାଙ୍କ ତ ବହୁତ କଥା ରହିଛି, ଆମେ କ'ଣ କହିବା। ତେଣୁ ଯାହା ବି ହଉ, ଏହିଭଳି ଭାବରେ ହତ୍ୟା କରିବା ପାଇଁ ଚେଷ୍ଟା କରୁଥିଲେ, ତେଣୁ ଏହିଭଳି ଯେତେବେଳେ ରହିଛି ସେମାନେ ଚାହୁଁଥିଲେ, ତେଣୁ ହସ୍ତିନାପୁରବାସୀମାନେ ମଧ୍ୟ ଶୁଣିଲେ ଯେ ଏହିଭଳି ଭାବରେ ପାଣ୍ଡବମାନେ ମୃତ୍ୟୁବରଣ କରିଛନ୍ତି, ତାଙ୍କ ମା' କୁନ୍ତୀ ଦେଇ ମଧ୍ୟ ମୃତ୍ୟୁବରଣ କରିଛନ୍ତି, ତେଣୁ ସମସ୍ତେ ମନ ଦୁଃଖରେ କ୍ରନ୍ଦନ କରିବା ପାଇଁ ସାରା ହସ୍ତିନାପୁର ରାଜ୍ୟରେ ଶୋକର ଛାୟା ହୋଇଗଲା, ଛାଇ ଖେଳିଗଲା। ଏବଂ ସେଠି କୌରବମାନେ ଧୃତରାଷ୍ଟ୍ର ଇଏ ବହୁତ ଆନନ୍ଦରେ
ଭିତରେ ଭିତରେ ଆନନ୍ଦ ବାହାରେ କନ୍ଦନ, ଏଇଭଳି ଭାବରେ ଡୁପ୍ଲିକେସି ଶ୍ରୀ ଶ୍ରୀ ସୀତାରାମଙ୍କ ହନୁମାନ ଯେଉଁଠି ଏଇଭଳି ଭାବରେ। କିନ୍ତୁ ଭୀଷ୍ମଦେବ ବିଦୁର ବିଦୁର ସନ୍ଧ୍ୟାନ ହେଇଗଲେ କ'ଣ ହେଇଛି ଆକ୍ଚୁଆଲି ଜାଣିହେଲାନି, କାରଣ ରହିଛି ନା ଏ ଘଟଣାଟା ଜାଣିବାଟା, ସତ୍ୟ ଘଟଣାଟା ଜାଣିବାଟା କେତେ ମାନେ କେତେ କ'ଣ ଡିଫିକଲ୍ଟ, କେତେ ଦୃଢ଼ ଏ କଥାରୁ ଜାଣ। ଦେଖନ୍ତୁ କେତେ ପ୍ରକାର ସବୁ ପ୍ରକାର ପ୍ରମାଣ ମିଳିଗଲା, କ'ଣ ନା ହଁ ମରିଛନ୍ତି, ମୃତ୍ୟୁବରଣ କରିଛନ୍ତି, ପାଞ୍ଚଟି ଶବ ମିଳିଲା, ଗୋଟେ ସ୍ତ୍ରୀ ଲୋକ ଶବ ମିଳିଲା, ତେଣୁ ଇଏ ଗୋଟେ ପ୍ରମାଣ ହେଇଗଲା। ଯେମିତି ଆମେ ଦେଖୁଛେ ସତ୍ରାଜିତ, ସତ୍ରାଜିତ ତା ପୂର୍ବରୁ ମଧ୍ୟ ସେ କାହିଁକି ଭାବିଲେ କୃଷ୍ଣ ନେଇଛନ୍ତି ବୋଲି, ତା ପୂର୍ବରୁ କୃଷ୍ଣ କହିଥିଲେ ଏଣୁ ଯେତେବେଳେ ତାଙ୍କ ଭାଇ ଫେରିଲେ ନାହିଁ, ମଣି ମଧ୍ୟ ମିଳିଲା ନାହିଁ, ସେତେବେଳେ ସେ କହିଲେ ଇଏ ଗୋଟେ ପ୍ରମାଣ, ସେ କହିଥିଲେ କୃଷ୍ଣ। ଏଠି ମଧ୍ୟ ସେଇଭଳି ଭାବରେ ଗୋଟେ ପ୍ରମାଣ ରହିଛି, ସମସ୍ତେ କହିଲେ ହଁ ମୃତ୍ୟୁବରଣ କରିଛନ୍ତି, ଏ ପ୍ରମାଣ ସାକ୍ଷାତ ପ୍ରମାଣ, ଏଇଟା ସାକ୍ଷାତ ପ୍ରମାଣ। ଚାରି ପ୍ରକାର ପ୍ରମାଣ ରହିଛି ଏ ଭାଗବତ ଏକାଦଶରେ ବର୍ଣ୍ଣନା କରାଯାଇଛି, ଶ୍ରୁତି ପ୍ରତ୍ୟକ୍ଷ ଐତିହ୍ୟ ଅନୁମାନ ପ୍ରମାଣ ସୁ ଚତୁଷ୍ଟୟ। ଏ ଚାରି ପ୍ରକାର ପ୍ରମାଣ ରହିଛି, ଶ୍ରେଷ୍ଠ ପ୍ରମାଣ ହେଉଛି ଶ୍ରୁତି ପ୍ରମାଣ। ଶ୍ରୁତି ପ୍ରମାଣ କହିଲେ ଶାସ୍ତ୍ରରେ ଯାହା କୁହାଯାଇଛି ସେଇଟା ହେଉଛି ପ୍ରକୃତ ପ୍ରମାଣ, ସାକ୍ଷାତ ଆଖିରେ ଦେଖିଲେ ମଧ୍ୟ ସେଇଟା ପ୍ରମାଣ ଭୁଲ। ଯେମିତି ଏଇଠି ହେଲା, ସମସ୍ତେ ଚିନ୍ତା କରୁଛନ୍ତି ପ୍ରକୃତରେ ସେ ମୃତ୍ୟୁବରଣ କଲେ, ସବୁ ରହିଛି ସବୁ ରହିଛି, ଘଟଣା ମଧ୍ୟ ହେଇଗଲା, ସବୁକିଛି କରୋବରେଟ୍ କରୁଛି, ସବୁକିଛି ସାକ୍ଷ୍ୟ ପ୍ରଦାନ କରୁଛି ଯେ ହଁ ପ୍ରକୃତରେ ସେମାନେ ମୃତ୍ୟୁବରଣ କଲେ, କିନ୍ତୁ ପ୍ରକୃତ ଘଟଣାଟା ଜଣାପଡ଼ିବ ନାହିଁ। ଏଇ ତତ୍ତ୍ୱଟାକୁ ବହୁତ କ୍ୱଚିତ ଲୋକ ଜାଣିବେ। ଭୀଷ୍ମଦେବ ଜଣେ ମହାଜନ, ସେ ମଧ୍ୟ କ୍ରନ୍ଦନ କଲେ, କ୍ରନ୍ଦନ କଲେ କାରଣ ଏଇସବୁ ତଥ୍ୟ ରହିଛି। ବିଦୁର ସନ୍ଧ୍ୟାନ ହେଇଥିଲେ କାରଣ ସେ ଯଦିଓ ଚେଷ୍ଟା କହିଥିଲେ ସବୁ ଖବର ଦେଇଥିଲେ, କିନ୍ତୁ କ'ଣ ଅସୁବିଧା ହେଲା ଏଇଭଳି ଭାବେ ଚିନ୍ତା କରୁଥିଲେ। ତେଣୁ ଏଇଭଳି ଭାବେ ଶୋକାକୁଳ ଅବସ୍ଥାରେ କୃଷ୍ଣ ବଳରାମ ଯଦି ସେ ସବୁ ଜାଣନ୍ତି ବିଜ୍ଞାନ୍ତ, ପ୍ରଥମେ ଆରମ୍ଭ କଲେ ବିଜ୍ଞାନ୍ତ, ସବୁ ବିଜ୍ଞାନ୍ତ କହିଲେ ସବୁକିଛି ଜାଣନ୍ତି ସେ, ପୂର୍ବ ଘଟଣା ବର୍ତ୍ତମାନ ଘଟଣା ପର ଘଟଣା କ'ଣ ହେବ ସବୁକିଛି ସେ ଜାଣନ୍ତି ବିଜ୍ଞାନ୍ତ, ବିଜ୍ଞାନ ବିଶେଷ ଭାବରେ ଜ୍ଞାନ୍ତ। ଭଗବାନ ହେଉଛନ୍ତି, ଯେଉଁ ଭଗବାନ କହିଲେ ଛଅଟି ଐଶ୍ୱର୍ଯ୍ୟ ରହିଛି, ତାହାଦେହରୁ ଗୋଟିଏ ଐଶ୍ୱର୍ଯ୍ୟ ହେଉଛି ସେ ସବୁକିଛି ଜାଣନ୍ତି। ଐଶ୍ୱର୍ଯ୍ୟ ବୀର୍ଯ୍ୟଶ ଯଶ ଜ୍ଞାନ, ଜ୍ଞାନ ସବୁକିଛି ଜ୍ଞାନ ତାଙ୍କ ପାଖରେ ପୂର୍ଣ୍ଣ ଭାବରେ ରହିଛି, ସବୁକିଛି ଜ୍ଞାନ। ଏହିଭଳି ଜ୍ଞାନ ରହିଛି ଆମର, ତଥାଗତ ବୈଜ୍ଞାନିକମାନେ ଯେତେ ଗବେଷଣା କରି ଚାଲିଲେ ମଧ୍ୟ, କୋଟି କୋଟି ବର୍ଷ ଗବେଷଣା କଲେ ମଧ୍ୟ ସେ ଜ୍ଞାନର ଅନ୍ତ ପାଇପାରିବେ ନାହିଁ, ସେ ଯେଉଁ ଭଗବାନ ଯେଉଁ ଜ୍ଞାନ ଅଛି ସେଇଟା ଜାଣିପାରିବେ ନାହିଁ, ସେ ଜ୍ଞାନ ରହିଛି। ଏ ଯେଉଁ ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି ଭଗବାନଙ୍କର 1/4 ଜ୍ଞାନ, ଏ ଭୌତିକ ଜଗତ ହେଉଛି ଭଗବାନଙ୍କର ସମସ୍ତ ସୃଷ୍ଟିର 4 ଭାଗରୁ ଭାଗେ, 1/4 25%। ଏହି 25% ଜ୍ଞାନକୁ ଜାଣିବା ପାଇଁ ବୈଜ୍ଞାନିକମାନଙ୍କୁ କୋଟି କୋଟି ବର୍ଷ ପରେ ମଧ୍ୟ ଜାଣିପାରିବେ ନାହିଁ, ଏ ଜ୍ଞାନର ବୈଭବ ଏତେ ରହିଛି ଭଗବାନଙ୍କର, ଆଉ ତାଙ୍କର ଚିତ୍ ଶକ୍ତି କଥା କ'ଣ କହିବା। ଏଇଭଳି ଭାବରେ ଭଗବାନ ପାଖରେ ଜ୍ଞାନରେ ବିଜ୍ଞାନ ସବୁକିଛି ଜାଣିଛନ୍ତି ଭଗବାନଙ୍କର ଜ୍ଞାନ, ଏବଂ ଜ୍ଞାନ ସେ କେଉଁଠି ପ୍ରାପ୍ତ ହେଲେ, ଯେମିତି ଆମେ ଶୁଣୁଛେ ଭଗବାନ ତାଙ୍କ ଲୀଳାରେ ବର୍ଣ୍ଣନା କରିବେ, ସେ ଗଲେ ଆପୂର୍ବରୁ ବର୍ଣ୍ଣନା କରାଯାଇଛି ସନ୍ଦୀପନୀ ମୁନି ପାଖକୁ ଯାଇକରି 64 ଦିନରେ ସବୁକିଛି ଜ୍ଞାନ ପ୍ରାପ୍ତ ହୋଇଗଲେ, କିନ୍ତୁ ପ୍ରକୃତରେ ତାଙ୍କର ଜ୍ଞାନ ହେଉଛି ସ୍ୱାଭାବିକ। ଉପନିଷଦରେ ବର୍ଣ୍ଣନା କରାଯାଇଛି, ନ ତସ୍ୟ କାର୍ଯ୍ୟଂ କାରଣଂଚ ବିଦ୍ୟସେ ନ ତତଶ୍ଚ ସମସ୍ୟା ବେଦିକଶ୍ଚ ଦୃଶ୍ୟତେ ପରାସ ଶକ୍ତିର୍ ବିବିଧେବ ଶୂୟତେ ସ୍ୱାଭାବିକ ଜ୍ଞାନ ବଳ କ୍ରିୟାଚ। ଭଗବାନଙ୍କ ଯେଉଁ ଜ୍ଞାନ ବଳ ଏବଂ କ୍ରିୟା ଏସବୁ ସ୍ୱାଭାବିକ, ସ୍ୱାଭାବିକ କହିଲେ ସେ ଜଣେ ତାକୁ ଦେଇଛନ୍ତି ସିଏ ପାଇକିରି ଜ୍ଞାନ ଏସବୁ ହେଇଗଲା ତାଙ୍କ ତା ନୁହଁ। ଭୌତିକ ଜଗତରେ ଯେଉଁମାନେ ତଥାପିତ ଭଗବାନ ହେବା ପାଇଁ ଚେଷ୍ଟା କରନ୍ତି ସେମାନେ ସବୁ ସ୍ୱାଭାବିକ ଭାବରେ ସବୁ ନୁହଁ ତାଙ୍କ ପାଖରେ, ତପସ୍ୟା କରି କିଛି ପ୍ରାପ୍ତ ହେଇକରି ଭାବୁଛନ୍ତି ମୁଁ ଭଗବାନ ହେଇଗଲି, କିନ୍ତୁ ଭଗବାନ ହେଉଛନ୍ତି କ'ଣ ମୂଳରୁ ରହିଛନ୍ତି ଭଗବାନ ସ୍ୱାଭାବିକ। ଭଗବାନ ମାଆଙ୍କର ଗର୍ଭରେ ଥିଲେ, ଭଗବାନ ମାଆଙ୍କ ଗର୍ଭରୁ ଆସିବା ପୂର୍ବରୁ ମଧ୍ୟ ଦେବତାମାନେ ଭଗବାନ ପ୍ରାର୍ଥନା କରୁଥିଲେ, 10ମ ସ୍କନ୍ଦରେ ବର୍ଣ୍ଣନା କରାଯାଇଛି, ପୁରୁଷ ସୂକ୍ତ ମନ୍ତ୍ରରେ ତାଙ୍କୁ ପ୍ରାର୍ଥନା କରିଥିଲେ, ଏବଂ ଯେତେବେଳେ ଭଗବାନ ଗର୍ଭରେ ଆଶ୍ରୟ ନେଲେ ଦେବକୀଙ୍କ ଗର୍ଭରେ ସେତେବେଳେ ଗର୍ଭସ୍ତୁତି କରାଯାଉଛି। ବ୍ରାହ୍ମୀ ସେଦିନ କହୁଥିଲେ କିଭଳି ଭାବରେ କେଉଁ ଆନନ୍ଦରେ ସେମାନେ ସବୁ ସ୍ତୁତି କରୁଛନ୍ତି, ବ୍ରହ୍ମା ଶିବ ନାରଦ ଇନ୍ଦ୍ର ଇତ୍ୟାଦି ସେମାନେ ସବୁ ଗନ୍ଧର୍ବ ଚାରଣ ଏମାନେ ସବୁ ସ୍ତୁତି କରୁଛନ୍ତି, କେତେ ଆନନ୍ଦରେ ସ୍ତୁତି କରୁଛନ୍ତି। ଭଗବାନ ମାତୃ ଗର୍ଭରେ ଥିଲାବେଳେ ସେ ଜ୍ଞାନ ତାଙ୍କର ରହିଛି, ଇଏ ହେଉଛି ଭଗବାନ ଜ୍ଞାନ, ସବୁକିଛି ଜ୍ଞାନ ତାଙ୍କ ପାଖରେ ପୂର୍ଣ୍ଣ ଭାବ ରହିଛି, ଏମିତି କିଛି ନାହିଁ ଯେ କିଛି ଜ୍ଞାନଟି କମ୍ ରହିଛି ତାଙ୍କର ଭଗବାନଙ୍କର, ସିଏ ପୂର୍ଣ୍ଣ ସବୁଥିରେ, ସେ ପୂର୍ଣ୍ଣ ଜ୍ଞାନରେ ମଧ୍ୟ ପୂର୍ଣ୍ଣ, ସବୁକିଛି ଐଶ୍ୱର୍ଯ୍ୟରେ ସିଏ ହେଉଛନ୍ତି ପୂର୍ଣ୍ଣ, ସିଏ ହେଉଛନ୍ତି ଭଗବାନ। ତେଣୁ ବିଜ୍ଞାନ୍ତୋପି, ସବୁକିଛି ସେ ଜାଣନ୍ତି, କ'ଣ ହେବ ଭଗବାନ ସବୁ ଲୀଳା କରୁଛନ୍ତି, ତାଙ୍କର ଲୀଳା ସେ ଫିକ୍ସ କରି ଏଇଭଳି ଭାବରେ ଚିନ୍ତା କରୁଛନ୍ତି, ଏଇଭଳି ଭାବରେ ଲୀଳା କରିବେ, 125 ବର୍ଷ କାଳ ଲୀଳା କରିବେ, ତେଣୁ ସେହି ଅନୁସାରେ ସେସବୁ ଲୀଳା ଚାଲିଛି ଭଗବାନଙ୍କ ଲୀଳା, ଯେଉଁଭଳି ଭାବରେ ଚାହିଁଛନ୍ତି ସେଇଭଳି ଭାବରେ ହେବ। ଏମିତି ନୁହଁ ଯେ ଭଗବାନ ଗୋଟେ ପ୍ରକାର ଚିନ୍ତା କରିଥିଲେ ଆଉ ଗୋଟେ ପ୍ରକାର ହେଇଗଲା, କାରଣ ସେ ଜାଣନ୍ତି ଭବିଷ୍ୟତରେ କ'ଣ ହେବ ସେ ଜାଣନ୍ତି, ବିଜ୍ଞାନ ଆମେ ଚିନ୍ତା କରିପାରିବା ନାହିଁ। ଆମେ ଯେଉଁ ଜ୍ଞାନ ପାଉଛେ ସେଇ ଭଗବାନଙ୍କ କୃପାରୁ ଆମେ କିଛି ଜ୍ଞାନ ପ୍ରାପ୍ତ ହେଉଛେ, କିନ୍ତୁ ଭଗବାନଙ୍କୁ କେହି କ୍ରେଡ଼ିଟ୍ ଦେଉନାହାନ୍ତି। କ୍ରେଡ଼ିଟ୍ କାହାକୁ ଦେଉଛନ୍ତି ନା ଯେଉଁ ନୋବେଲ ପ୍ରାଇଜ୍ ପାଉଛନ୍ତି ଯେଉଁମାନେ, କ'ଣ ସେ ଏଇ ଜ୍ଞାନଟି ପ୍ରାପ୍ତ ହେଲେ, କିନ୍ତୁ ସେ ଜ୍ଞାନ ଯେଉଁ ପ୍ରାପ୍ତ ହେଲେ ସେଇଟା କ'ଣ ତାଙ୍କ ସ୍ୱାଭାବିକ, ଭଗବାନଙ୍କର ଜ୍ଞାନ ହେଉଛି ସ୍ୱାଭାବିକ। ନ ତ ସେ କାର୍ଯ୍ୟ କରଣଚ ବିଦ୍ୟତେ, ଭୌତିକ ଜଗତରେ ଆମେ ଯାହା ଦେଖୁଛେ ଏସବୁ କାର୍ଯ୍ୟ କାରଣ ଚାଲିଛି, ସବୁ କାର୍ଯ୍ୟର ଗୋଟେ କାରଣ ରହିଛି, କିନ୍ତୁ ଭଗବାନ ଆଠରୁ ଏହି କାର୍ଯ୍ୟ କାରଣରୁ ଊର୍ଦ୍ଧ୍ୱରେ। ଆମର ଶ୍ରୀମଦ୍ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ମହାରାଜ କହନ୍ତି, ବୈଜ୍ଞାନିକମାନଙ୍କ ଭିତରେ ଏ ପର୍ଯ୍ୟନ୍ତ ସବୁ ରହିଛି, ସେ ଜ୍ଞାନକୁ ସେମାନେ ପ୍ରାପ୍ତ ହୋଇପାରୁନାହାନ୍ତି। ତା ଦେହରୁ ଗୋଟେ ଜ୍ଞାନ, ଗୋଟେ ପାରାଡକ୍ସ ରହିଛି, ଏଇଟା ପାରାଡକ୍ସ ବୋଲି କୁହାଯାଏ, ଏଇଟା ହେଉଛି କ'ଣ ନା ଏଗ୍ ଚିକେନ୍ ପାରାଡକ୍ସ, ପ୍ରଥମେ କୁକୁଡ଼ା ନା ପ୍ରଥମେ ଅଣ୍ଡା, ଏଗ୍ ଚିକେନ୍ ପାରାଡକ୍ସ। ବୈଜ୍ଞାନିକମାନେ ତାର ଉତ୍ତର ଦେଇପାରୁନାହାନ୍ତି, କିନ୍ତୁ ଆମ ଶାସ୍ତ୍ରରେ ସେଟା ବର୍ଣ୍ଣନା କରାଯାଇଛି, ଏଗ୍ ଚିକେନ୍ ପାରାଡକ୍ସ। ଆମେ କହିଛେ ମଞ୍ଜି ପ୍ରଥମେ ନା ପ୍ରଥମେ ଗଛ, ଏ କାର୍ଯ୍ୟ କାରଣ, ଭଗବାନ ଏ କାର୍ଯ୍ୟ କାରଣର ଉର୍ଦ୍ଧ୍ୱରେ। ତେଣୁ ଆର ପ୍ରକୃତ ଉତ୍ତର ହେଉଛି କ'ଣ ନା ମଞ୍ଜି ହେଉଛି ପ୍ରଥମେ। ତେଣୁ ଯଦି ପ୍ରଶ୍ନ କରାଯିବ ମଞ୍ଜି କେଉଁଠୁ ଆସିଲା ନା ଭଗବାନଠାରୁ ଆସିଲା, ଭଗବତ ଗୀତାରେ ଭଗବାନ କହିଲେ ସର୍ବଯୋନି ସୁକୌନ୍ତେୟ ମୃତ୍ୟ ସମ୍ଭବତି ଯା ତାସାଂ ବ୍ରହ୍ମ ମହଜୋନି ଅହଂ ବୀଜପଦ ପିତା। ଭଗବାନ ସମସ୍ତଙ୍କୁ ମଞ୍ଜି ବା ବୀଜ ସମଠାରୁ ଆସେ, ବୀଜପ୍ରଦାନକାରୀ ପିତା ହେଉଛନ୍ତି ଭଗବାନ। ତେଣୁ ଆମ ଶାସ୍ତ୍ରରେ ପ୍ରକୃତ ସବୁକିଛି ଜ୍ଞାନ ରହିଛି, ଏଥିପାଇଁ କୁହାଯାଏ ବେଦାନ୍ତ, ବେଦର ଅର୍ଥ ହେଉଛି ଜ୍ଞାନ ଏବଂ ଜ୍ଞାନର ଅନ୍ତ, ବେଦାନ୍ତ କହିଲେ ସବୁକିଛି ଜ୍ଞାନ ସେଠି ରହିଛି। କୌଣସି ବୈଜ୍ଞାନିକମାନେ କହିପାରିବେ ନାହିଁ ଯେ ମୁଁ ଜ୍ଞାନର ଅନ୍ତ ପାଇଗଲି, କହିପାରିବେ ନାହିଁ, କିନ୍ତୁ ଭଗବାନ ପାଖରୁ ସବୁ ଆସୁଛି ତେଣୁ ସିଏ କହିପାରିବେ, ସିଏ ସବୁ ଜ୍ଞାନର ଦେଇପାରିବେ। 13 ଅଧ୍ୟାୟରେ ଭଗବତ ଗୀତାରେ ଜ୍ଞାନ ବିଷୟରେ ଯେତେବେଳେ କହୁଛନ୍ତି, 5ଟି ଶ୍ଳୋକରେ ଜ୍ଞାନ ବିଷୟରେ କହିକିରି ଭଗବାନ କହୁଛନ୍ତି, ଏଇ ତ ଜ୍ଞାନ ମିତି ପ୍ରୋକ୍ତମ ଅଜ୍ଞାନମ ଯଦୁତ ଅନ୍ୟଥା, ଇଏ ସବୁ ହେଉଛି ଜ୍ଞାନ ଆଉ ଯାହା ସବୁ ରହିଲା ଏସବୁ ଅଜ୍ଞାନ, ଅଜ୍ଞାନ ଯଦୁତ ଅନ୍ୟଥା। ତେଣୁ ଭଗବାନ ନ ତ ସମସ୍ୟା ଅଧିକ ଦିଶ୍ଚତେ, ଭଗବାନଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ, ଆଉ ଅଧିକ କଥା କ'ଣ କହିବା। ପରାସ ଶକ୍ତି ବିବିଧେଇ ବସୁ, ଭଗବାନଙ୍କର ଶକ୍ତି ଅନେକ ପ୍ରକାର ରହିଛି, ଆମେ ଚିନ୍ତା କରିପାରିବାନି କେତେ ଶକ୍ତି ରହିଛି ଭଗବାନଙ୍କର। ଏସବୁ ସ୍ୱାଭାବିକ, ଭଗବାନ ସ୍ୱାଭାବିକ ଜ୍ଞାନ ବଳ କ୍ରିୟା, ଏ ଯେଉଁ କାର୍ଯ୍ୟ କରୁଛନ୍ତି ଭଗବାନ ସବୁ ସ୍ୱାଭାବିକ ଭଗବାନଙ୍କର ବଳ ମଧ୍ୟ ତାଙ୍କର ସେଇଭଳି ଭାବରେ। 6 ଦିନର ହେଇଥିଲା ବେଳେ ପୁତନାକୁ ତାର ଉଷ୍ଠର ବଳ ଭଗବାନ ପ୍ରଦର୍ଶନ କରିଛନ୍ତି, ତାର ସ୍ତନ୍ୟପାନ କରିକିରି ତାଙ୍କୁ ବିନା ତାଙ୍କୁ ଇଏ କଲେ, ହତ୍ୟା କରିଦେଲେ, ଅବଶ୍ୟ ତାଙ୍କ ସଦ୍ଗତି ପ୍ରଦାନ କଲେ। ଏ ଭଗବାନଙ୍କ ଏଇଭଳି ଭାବ ରହିଛି ଭଗବାନଙ୍କ ଭଗବତ୍ତା, ତେଣୁ ସବୁକିଛି ସେ ଜାଣନ୍ତି ଭଗବାନ। ବିଜ୍ଞାନ ତଥ୍ୟ ଅର୍ଥ କହିଲେ ଆର ଅର୍ଥଟା କ'ଣ ସେ ଜାଣିଛନ୍ତି ଭଗବାନ, ଆମେ ବହୁତ କଥାର ଅର୍ଥ ଜାଣିପାରୁନାହିଁ। ଏ ଯେଉଁ ଦାହ ହେଲା, ଏ ଯେଉଁ ଗରପୋଡ଼ି ହେଲା, ଆର ଅର୍ଥଟା କ'ଣ ଭଗବାନ ଜାଣନ୍ତି। ବିଜ୍ଞାନ୍ତ ବିଶେଷ ଭାବରେ ଜ୍ଞାନ୍ତ ସବୁକିଛି ଜାଣନ୍ତି ସେ, କିନ୍ତୁ ତଥାପି ଗୋବିନ୍ଦ, ଗୋବିନ୍ଦ କହିଲେ ଭଗବାନ ସବୁ ଆନନ୍ଦ ପ୍ରଦାନ କରିବେ ଗୋବିନ୍ଦ। ତେଣୁ ଆମେ କହିବା ଏ ଯେଉଁ ଭଗବାନ ଗଲେ, ଏ ବହୁତ ତାତ୍ପର୍ଯ୍ୟ ସବୁ ରହିଛି, ଯେଉଁ କୁହାଯିବ ଏ ଯେଉଁ ପାଣ୍ଡବମାନଙ୍କ ବିରୁଦ୍ଧରେ କୌରବମାନେ ଲାଗିଥିଲେ ତାଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ଭଗବାନ ଗଲେ ଗୋବିନ୍ଦ, ଯେଉଁ ତାଙ୍କ ଭକ୍ତମାନଙ୍କ ବିରୁଦ୍ଧରେ ଯେ କାର୍ଯ୍ୟ କରୁଥିଲେ ତାଙ୍କୁ ସେ ହତ୍ୟା କରିଛନ୍ତି ଭଗବାନ ଜାଣିଛନ୍ତି, କିନ୍ତୁ ତାଙ୍କୁ ଗୋବିନ୍ଦ ବୋଲି କାହିଁକି କୁହାଗଲା, ତାଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ଯାଇଛନ୍ତି ସେ ଗୋବିନ୍ଦ। ତେଣୁ ଏସବୁ ବହୁତ ତା'ର ତାତ୍ପର୍ଯ୍ୟ, କାହିଁକି ଭଗବାନ ରହିଛନ୍ତି ବହୁତ ତାତ୍ପର୍ଯ୍ୟ ରହିଛି, ଆଚାର୍ଯ୍ୟମାନେ ଟିକାରେ ସବୁ କହିଛନ୍ତି। ଯାହା ହଉ ଗୋବିନ୍ଦ ଯେଉଁମାନେ ଭଗବାନ ହସ୍ତିନାପୁରରେ ବାସୀମାନେ ଯଦି ଦେଖିଥିଲେ ଭଗବାନ କୃଷ୍ଣ ବଳରାମଙ୍କୁ ଦେଖୁଛନ୍ତି, କେତେ ତାଙ୍କୁ ଆନନ୍ଦ ନ ହଉଥିବ, ହସ୍ତିନାପୁର ବାସୀମାନେ ତାଙ୍କୁ ସୌଭାଗ୍ୟ ମିଳିଲା, ଏଇ ଘଟଣାକ୍ରମରେ ସେମାନେ କୃଷ୍ଣ ବଳରାମଙ୍କୁ ଦର୍ଶନ କଲେ ଏବଂ ଭୀଷ୍ମଦେବ ମଧ୍ୟ ସେଠି ରହିଛନ୍ତି, ବିଦୁର ରହିଛନ୍ତି, ଦ୍ରୋଣାଚାର୍ଯ୍ୟ ରହିଛନ୍ତି, ଏମାନେ ସବୁ ଭଗବାନର ଭକ୍ତ। ତେଣୁ ସେମାନେ ଯେତେବେଳେ ଦେଖିବେ ଭଗବାନଙ୍କୁ କେତେ ଆନନ୍ଦ ପ୍ରାପ୍ତ ନ ହେବେ, କିନ୍ତୁ କୌରମାନେ ଦେଖିକିରି ବା ଧୃତରାଷ୍ଟ୍ର ଦେଖିକି ସେ ଏତେ ଆନନ୍ଦ ପ୍ରାପ୍ତ ହେଉନଥିବେ। ଭଗବାନ ଯଦି ଆନନ୍ଦ ଘନ, କିନ୍ତୁ ଯେଉଁମାନେ ଭଗବାନ ବିଦ୍ୱେଷ କରିବେ ସେମାନେ ସେ ଆନନ୍ଦ ପ୍ରାପ୍ତ ହୋଇପାରିବେ ନାହିଁ। ଯେମିତି କଂସ ଯେତେବେଳେ ଭଗବାନ ଦେଖୁଥିଲା ସେତେବେଳେ ସେ ଆନନ୍ଦ ପ୍ରାପ୍ତ ହେଉନଥିଲା, ସେ ଦେଖୁଥିଲା ମୃତ୍ୟୁର ଭୋଜପତି, ଇଏ ମୋର ମୃତ୍ୟୁ ଆସୁଛନ୍ତି ବୋଲି ଚିନ୍ତା କରୁଥିଲା, ସେ ଭୟ କରୁଥିଲା। ତେଣୁ ଗୋବିନ୍ଦ ଦଗ୍ଧାନ ଏସବୁ ହଁ ଏଇ କଥା ହେଉଛି କ'ଣ, ଏ ଶ୍ଳୋକରେ କୁହାଯାଉଛି ଭାବାର୍ଥରେ ଏଠି କୁହାଯାଇଛି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ପାଣ୍ଡବଗଣ ଏବଂ ସେମାନଙ୍କ ମାତାଙ୍କର ଅଗ୍ନିରେ ପ୍ରାଣ ହରାଇବାର ମିଥ୍ୟା ସମ୍ବାଦଟି ବିଶ୍ୱବାସୀ ଯଦିଓ ଗ୍ରହଣ କରିଥିଲେ, ଶ୍ରବଣ କରିଥିଲେ, ତଥାପି ଶ୍ରୀ ଭଗବାନ ଜାଣିଥିଲେ ଯେ ପାଣ୍ଡବଗଣ ଦୁର୍ଯ୍ୟୋଧନର ଗୁପ୍ତ ହତ୍ୟାର ଚକ୍ରାନ୍ତରୁ ରକ୍ଷା ପାଇଯାଇଥିଲେ। ଏମିତିକି ଆଉ ପରେ ଆସିବ ପାଣ୍ଡବମାନେ ସବୁ ଯେଉଁ ଯିବେ, ପାଣ୍ଡବ ଯାଇକରି ପହଞ୍ଚିବେ, ବହୁତ ଘଟଣା ମହାଭାରତରେ ସବୁ ବର୍ଣ୍ଣନା କରାଯାଇଛି। ଅନ୍ତିମରେ ଯେତେବେଳେ ଆସି ପହଞ୍ଚିବେ ପାଞ୍ଚାଳରେ, ପାଞ୍ଚାଳ କହିଲେ ବର୍ତ୍ତମାନ ପଞ୍ଜାବ ପାଞ୍ଚାଳ, ଯେଉଁଠି ଏଇ ଦ୍ରୌପଦୀ ରହିଛନ୍ତି, ଦ୍ରୌପଦୀଙ୍କର ସ୍ୱୟଂବର ସଭା ରହିଛି। ପାଣ୍ଡବମାନେ ଛଦ୍ମବେଶରେ ଯାଇଥିବେ, କୃଷ୍ଣ ବଳରାମ ମଧ୍ୟ ଯାଇଥିବେ ସେଠିକି, କୃଷ୍ଣ ବଳରାମ କହୁଥିବେ ଯୁଧିଷ୍ଠିର ମହାରାଜ ଭଳିଆ ଦୁଷ୍ଟ ହେଉଛନ୍ତି, ଇଏ ଭୀମ ଭଳିଆ ଦେଖାଯାଉଛନ୍ତି, ଏଇଭଳି ଭାବରେ କହୁଥିବେ, ଏଭଳି ଭାବରେ ଲୀଳା କରୁଥିବେ ଭଗବାନ। ତେଣୁ ଯା ହଉ ଏଠି ଯେଉଁ କୁହାଯାଉଛି ସନାତନ ଗୋସ୍ୱାମୀ କହୁଛନ୍ତି, ଶ୍ରୀଧର ସ୍ୱାମୀ କହୁଛନ୍ତି, ସତ୍ରାଜିତ ଶ୍ରୀକୃଷ୍ଣ ଆଜ୍ଞା ଭଙ୍ଗ ଫଳଂ ବ୍ୟକ୍ତିମ୍ କର୍ତ୍ତୁ ମାହ। ଏ ଯେଉଁ ସତ୍ରାଜିତ ଭଗବାନଙ୍କର ଆଜ୍ଞାକୁ ଭଙ୍ଗ କରିବାର କ'ଣ ଫଳ ହେଲା ଏଇ ବିଷୟରେ କହିବା ପାଇଁ ଏ ଅଧ୍ୟାୟଟି କୁହାଯାଇଛି। ତେଣୁ ଏହି ପ୍ରସଙ୍ଗରେ ମଧ୍ୟ ଧୃତରାଷ୍ଟ୍ର ମହାରାଜଙ୍କ କଥା ଆସିଗଲା, ପାଣ୍ଡବମାନଙ୍କ କଥା ଆସିଗଲା, ଧୃତରାଷ୍ଟ୍ର ମଧ୍ୟ ଭଗବାନଙ୍କ କଥାକୁ ଆଜ୍ଞାକୁ ଭଙ୍ଗ କଲେ। ତେଣୁ ଇଏ ମଧ୍ୟ ଆମ ପାଇଁ ଶିକ୍ଷା, ଆମେ ମଧ୍ୟ ଆମେ ଯଦି ଭଗବାନଙ୍କ ଆଜ୍ଞାକୁ ଭଙ୍ଗ କରିବା, ଭଗବାନ ଯେଉଁ ଆଜ୍ଞା ଦେଇଛନ୍ତି ପ୍ରଭୁପାଦ ମହାରାଜଙ୍କ ଦ୍ୱାରା ଏଇ ଇସ୍କନରେ ସେସବୁ ନିୟମ କରାଯାଇଛି, ସେ ନିୟମକୁ ଯଦି ଆମେ ଭଙ୍ଗ କରିବା ଏଠି ଇତିହାସ କହିବ କ'ଣ ହେବ ଆମର ଫଳ, ଇତିହାସ କହିବ। ବର୍ତ୍ତମାନ ଆମେ ଜାଣିପାରିବା ନାହିଁ, କିନ୍ତୁ ଭବିଷ୍ୟତରେ ଯେତେବେଳେ ଏଇଟା ଘଟଣା ହୋଇଯିବ ଏଇଟାକୁ ଇତିହାସ କହିବ, ଏଇଭଳି ଭାବରେ ଗ୍ରହଣ ନ କରିବାରୁ ଏହା ହେଲା, ଯେମିତି ଆମେ ଶୁଣୁଛେ ବର୍ତ୍ତମାନ ଇତିହାସ, ଏଇଟା ଅତୀତ କଥା ଆମେ ଶୁଣୁଛେ, ଭବିଷ୍ୟତରେ କ'ଣ ହେବ ଆମେ ଜାଣିନେ, କିନ୍ତୁ ଏଇଟା ଏ ନିୟମ ଶାସ୍ତ୍ର ଅନୁସାରେ କୁହାଯାଉଛି ଏଇ ଭଗବାନଙ୍କର ଆଜ୍ଞାକୁ ଭଙ୍ଗ କଲେ କ'ଣ ହେବ ଏ ଯେମିତି ଦେଖୁଛେ, ସେଇଭଳି ଭାବରେ ଆମେ ମଧ୍ୟ ଯଦି ଗ୍ରହଣ ନ କରିବା ଆମର ମଧ୍ୟ ସେଇଭଳି ଅବସ୍ଥା ହେବ। ଏଇଟା ମନଗଢ଼ା କଥା ନୁହଁ, ଶାସ୍ତ୍ର କଥା। ତେଣୁ ଶ୍ରୀକୃଷ୍ଣଙ୍କର ଆଜ୍ଞାଙ୍କୁ ଭଙ୍ଗ କଲେ କ'ଣ ଫଳ ହେବ ଏଇଟା କହିବା ପାଇଁ ଶ୍ରୀଧର ସ୍ୱାମୀ କହୁଛନ୍ତି, ଏଇ ଅଧ୍ୟାୟଟି କୁହାଯାଇଛି 57 ଅଧ୍ୟାୟଟି। ସନାତନ ଗୋସ୍ୱାମୀ କହୁଛନ୍ତି, ବିଜ୍ଞାତାର୍ଥତ୍ୱେ ହେତୁ ଗୋବିନ୍ଦ, ବିଜ୍ଞାତ ଯେଉଁ ଅର୍ଥ ତାର କାରଣ କ'ଣ, ଭଗବାନ ସବୁ ଜାଣିଛନ୍ତି କାରଣ, ନା ସେ ହେଉଛନ୍ତି ଗୋବିନ୍ଦ। ଗୋବିନ୍ଦର ଅନେକ ଅର୍ଥ ରହିଛି, ଗୋବିନ୍ଦ ଅର୍ଥ ହେଉଛି ଗାଭୀମାନଙ୍କୁ ଇନ୍ଦ୍ରମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି। ତେଣୁ କିଏ କ'ଣ କରୁଛନ୍ତି ଆମର ଇନ୍ଦ୍ର ଦ୍ୱାରା କିଏ କ'ଣ କରୁଛନ୍ତି ସବୁକିଛି ସେ ଜାଣନ୍ତି ଗୋବିନ୍ଦ। ଗା କହିଲେ ଇନ୍ଦ୍ରିୟାଣୀ, ଇନ୍ଦ୍ରିୟାଣୀ କହିଲେ ଇନ୍ଦ୍ରିୟମାନେ, ଆମର ଯେଉଁ ପାଞ୍ଚଟି କର୍ମେନ୍ଦ୍ରିୟ ରହିଛି, ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛି ଏବଂ ମନ ମଧ୍ୟ ଗୋଟେ ଇନ୍ଦ୍ରିୟ, 11ଟି ଇନ୍ଦ୍ରିୟ ରହିଛି। ଇନ୍ଦ୍ରିୟମାନଙ୍କର ଈଶତ୍ୱେ ନା, ସିଏ ହେଉଛନ୍ତି ନିୟନ୍ତ୍ରଣକାରୀ, କିଏ କ'ଣ କରୁଛି ସବୁ ଜାଣନ୍ତି ଭଗବାନ ଗୋବିନ୍ଦ। କୌରମାନେ କ'ଣ କରିଥିଲେ ଭଗବାନ ଜାଣନ୍ତି ନାହିଁ, ଗୋବିନ୍ଦ ସିଏ, ସେଥିପାଇଁ ଏହି ଶବ୍ଦଟି ବ୍ୟବହାର କରାଯାଇଛି। ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ବିନ୍ଦନ୍ତି ବା ଆନନ୍ଦ ପ୍ରଦାନ କରିବେ, ସର୍ବାନ୍ତର୍ଯ୍ୟାମୀତ୍ୱା ଦ୍ୱିତୀୟ ଅର୍ଥ, ତେଣୁ ସେ ସମସ୍ତଙ୍କର ଅନ୍ତର କଥା ଜାଣନ୍ତି, ଅନ୍ତର ହୃଦୟ କଥା ଜାଣନ୍ତି। ତେଣୁ ଆମର ଜଣେ ଆଚାର୍ଯ୍ୟ ରହିଛନ୍ତି, ସେ ବହୁତ ବିସ୍ତାର ଭାଷ୍ୟ ଦେଇଛନ୍ତି, ଆମେ ଏତିକି କହିବା ଯଦି ଭଗବାନ ନ ଆସିଥାନ୍ତେ କ'ଣ ହେଇଥାନ୍ତା, କୃଷ୍ଣ ବଳରାମ ଯଦି ନ ଆସିଥାନ୍ତେ କ'ଣ ହେଇଥାନ୍ତା, କ'ଣ ହେଇଥାନ୍ତା ସେ କହୁଛନ୍ତି, ଯଦି ସେ ନ ଆସିଥାନ୍ତେ କୌରମାନେ ଜାଣିଛନ୍ତି ଭଗବାନ ବୋଲି ଜାଣିଛନ୍ତି, ତେଣୁ ତାଙ୍କର ସନ୍ଦେହ ହେଇଥାନ୍ତା ଯେ ପାଣ୍ଡବମାନେ ବୋଧେ ମୃତ୍ୟୁବରଣ କରିନାହାନ୍ତି, କାହିଁକି ପାଣ୍ଡବମାନେ ଯଦି ମୃତ୍ୟୁବରଣ କରିଥାନ୍ତେ କୌରମାନେ ଜାଣିଛନ୍ତି ପାଣ୍ଡବମାନେ ମୃତ୍ୟୁବରଣ କରିଛନ୍ତି ବୋଲି, କାହିଁକି ନା ସବୁ ସନ୍ଦେହ ରହିଗଲା ନା, ସବୁ ପ୍ରକାର କ'ଣ ପ୍ରମାଣ ମିଳିଗଲା, ସବୁ ପ୍ରକାର ପ୍ରମାଣ, ଆଉ କୌଣସି କାହାର ସନ୍ଦେହ ରହିଲାନି ପାଣ୍ଡ କୌରମାନଙ୍କର। ଧୃତରାଷ୍ଟ୍ର ମଧ୍ୟ ମନରେ ବହୁତ ଆନନ୍ଦିତ,
କିନ୍ତୁ ଯଦି କୃଷ୍ଣ ଏବଂ ବଳରାମ ଯଦି ନ ଯାଇଥାନ୍ତେ ତାଙ୍କର ସନ୍ଦେହ ଆସିଥାନ୍ତା। କ'ଣ ନା ଶିବ ଭଗବାନ ସେ ଜାଣନ୍ତି ଯଦି ପାଣ୍ଡବମାନେ ରକ୍ଷା ପାଇଗଲେ କି ଏଇଭଳି ଭାବେ ଚିନ୍ତା କରିଥାନ୍ତି। ତେଣୁ ସେ କୌରବମାନଙ୍କୁ ପ୍ରକୃତ ଆନନ୍ଦ ପ୍ରଦାନ କରିବା ପାଇଁ ଯାଉନଥିଲେ। କୌରବମାନଙ୍କୁ ଯେଉଁ ସେମାନେ ଯେଉଁ ଚିନ୍ତା କରୁଥିଲେ ପାଣ୍ଡବମାନେ ମୃତ୍ୟୁବରଣ କଲେ ଏଇ କଥାକୁ ତାଙ୍କର ବିଶ୍ୱାସକୁ ଦୃଢ଼ୀଭୂତ କରିବା କରାଗଲା। ବର୍ତ୍ତମାନ ଭଗବାନ ଯେତେବେଳେ ଯାଇ ପହଞ୍ଚିଗଲେ ଏବଂ ଭଗବାନ ପହଞ୍ଚିକିରି କ୍ରନ୍ଦନ କରିବା ପାଇଁ ଆରମ୍ଭ କରିବେ। ଏସବୁ ପରେ ବର୍ଣ୍ଣନା କରାଯିବ, ଏଇ ଛଅଟି ଶ୍ଳୋକରେ ବର୍ଣ୍ଣନା କରାଯାଇଛି। ଏବାଟ ଭଗବାନ ଯେତେବେଳେ ଆସିବେ କ'ଣ ସବୁ ହେବ ଏ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ କୌରବମାନଙ୍କର ବିଶ୍ୱାସ ଦୃଢ଼ୀଭୂତ ହେଲା ଯେ ପ୍ରକୃତରେ ଇ ଭଗବାନ ହେଇକିରି ଆସି କ୍ରନ୍ଦନ କରୁଛନ୍ତି, ତେଣୁ ପ୍ରକୃତରେ ପାଣ୍ଡବମାନେ ମୃତ୍ୟୁବରଣ କରିଛନ୍ତି। ଏଇଭଳି ଭାବରେ ତାଙ୍କ ବିଶ୍ୱାସ ଦୃଢ଼ୀଭୂତ ହେଲା। ଏ ଆଚାର୍ଯ୍ୟ ଟିକା ବହୁତ କଥା କହିଛନ୍ତି, ଆମେ ସମୟ ନାହିଁ। ତେଣୁ ଏହିଭଳି ଭାବରେ ଅନେକ ରହିଛି, ଭଗବାନ ଯେଉଁ ଗୋଟିଏ କାର୍ଯ୍ୟ କରନ୍ତି ଏହାର ଅନେକ ତାତ୍ପର୍ଯ୍ୟ ରହିଛି, ଅର୍ଥ ସେଥିପାଇଁ କୁହାଗଲା ଅର୍ଥ। ଅର୍ଥ ଅନେକ ଅର୍ଥ ରହିଛି, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ଅନେକ ଅର୍ଥ ରହିଛି। ବିଜ୍ଞାତ ଅର୍ଥ ଭଗବାନ ସବୁ ଜାଣନ୍ତି, ସେ ଅର୍ଥକୁ ଆମେ ଜାଣିନାହୁଁ, ଆମେ ଜାଣିନା, ଆମ ସୀମିତ ଶକ୍ତି ରହିଛି। କିନ୍ତୁ ଯାହା ହଉ ଆମେ ଏ ବିଷୟରେ କିଛି ଆଲୋଚନା କଲେ ବର୍ତ୍ତମାନ ସମୟ ହେଇଗଲା, ଆମେ କିଛି ଦେବେନ୍ଦୁ ଭଗବାନ ନାମ କୀର୍ତ୍ତନ କରି କଥା ବିଶ୍ରାମ ଦେବା।